సాధిభూత అండ్ ది గవర్నింగ్ ప్రిన్సిపల్ ఆఫ్ ది మెటీరియల్ మేనిఫెస్టేషన్
భౌతిక ప్రకాశం నియంత్రణకారీ విధి
అధిదైవం గవర్నింగ్ ఆల్ ద డెమిగాడ్స్
సమస్త దేవతలకు నియంత్రణకారీ
మాం మీ
మత్తే
సాది యజ్ఞం అండ్ గవర్నింగ్ ఆల్ సాక్రిఫైసెస్
సమస్త యజ్ఞకు రక్షణ కరుతుదా
చ ఆల్సో
ఏమం
జే దోజ్ హు
జో మనే
విదు నో
జనం
ప్రయాణ ఆఫ్ డెత్
మృత్యు సమయే
కాళే అట్ ది టైమ్ అపి ఇవిన్ చ అండ్ మాంగ్ మీ విదు నో యుక్త చేతస దే ఆర్ మైండ్స్ ఎంగేజ్డ్ ఇన్ మీ ట్రాన్స్లేషన్ దోస్ ఇన్ ఫుల్ కన్షియస్నెస్ ఆఫ్ మీ హూ నో మీ ద సుప్రీం లార్డ్ టు బి ద గవర్నింగ్ ప్రిన్సిపల్ ఆఫ్ ద మెటీరియల్ మేనిఫెస్టేషన్ ఆఫ్ ద డెమిగాడ్స్ అండ్ ఆఫ్ ఆల్ మెథడ్స్ ఆఫ్ సాక్రిఫైస్ can understand and know me, the Supreme Personality of Godhead, even at the time of death. Persons acting in Krishna consciousness are never deviated from the path of entirely understanding the Supreme Personality of Godhead.
Jomane Krishna Chaitanyare karya karanti samane kadapi sampurna rupe parama purusha bhagavanku bujhiya margaru durei janti nahi.
In the transcendental association of Krishna consciousness, one can understand how the Supreme Lord is the governing principle of the material manifestation and even of the demigods.
Yakti jadi Krishna Chaitanyare sadhuvanankara divya sanga labha kari pare ତେବେ ସେ ବୁଝିପାରିବ କିପରି ପରମେଶ୍ୱର ଭୌତିକ ପ୍ରକାଶ ତଥା ଦେବତାମାନଙ୍କର ନିୟନ୍ତ୍ରଣକାରୀ ଶକ୍ତି ରୂପେ କାର୍ଯ୍ୟ କରୁଛନ୍ତି
ଗ୍ରାଜୁଆଲି ବାଇ ସଚ୍ ଟ୍ରାନ୍ସେଣ୍ଡେଣ୍ଟାଲ ଆସୋସିଏସନ୍ ୱାନ୍ ବିକମ୍ସ କନ୍ଭିନ୍ସଡ୍ ଅଫ୍ ଦ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍ ଆଣ୍ଡ ଆଟ୍ ଦ ଟାଇମ୍ ଅଫ୍ ଡେଥ୍ ସଚ୍ ଏ କ୍ରିଷ୍ଣ କନ୍ସିୟସ୍ ପର୍ସନ୍ କ୍ୟାନ୍ ନେଭର୍ ଫର୍ଗେଟ୍ କ୍ରିଷ୍ଣ
କ୍ରମଶଃ ଏ ପ୍ରକାର ସତ୍ସଙ୍ଗ ଲାଭ ଦ୍ୱାରା ବ୍ୟକ୍ତି ପରମ ପୁରୁଷ ଭଗବାନଙ୍କୁ ଭଲ ରକମ ବୁଝିପାରିବ ଏବଂ ମୃତ୍ୟୁ ସମୟରେ ଏ ପ୍ରକାର କୃଷ୍ଣ ଚେତନଶୀଳ ବ୍ୟକ୍ତି କଦାପି ଶ୍ରୀକୃଷ୍ଣଙ୍କୁ ଭୁଲିପାରିବ ନାହିଁ
Naturally, he is thus promoted to the planet of the Supreme Lord, Golok Vrindavan. This seventh chapter particularly explains how one can become a fully Krishna conscious person. The beginning of Krishna consciousness is association of persons who are Krishna conscious. Such association is spiritual and puts one directly in touch with the Supreme Lord, and by His grace one can understand Krishna to be the Supreme Personality of Godhead. At the same time, one can really understand the constitutional position of the living entity and how the living entity forgets Krishna and becomes entangled in material activities. By gradual development of Krishna consciousness and good association, the living entity can understand that due to forgetfulness of Krishna, he has become conditioned by the laws of material nature.
Krishna
He can also understand that this human form of life is an opportunity to regain Krishna consciousness and that it should be fully utilized to attend the causeless mercy of the Supreme Lord. Many subjects have been discussed in this chapter. The man in distress, the inquisitive man, the man in want of material necessities, knowledge of Brahman, knowledge of Paramatma, liberation from birth, death and disease, and worship of the Supreme Lord. However, he who is actually elevated in Krishna consciousness doesn't care for the different processes. He simply directly engages himself in activities of Krishna consciousness and thereby factually attains his constitutional position as an eternal servitor of the Lord Krishna. In such a situation, he takes pleasure in hearing and glorifying the Supreme Lord in pure devotional service. He is convinced that by his doing so, and all his activities will be fulfilled. All his objectives will be fulfilled. This determined faith is called Drudha Vrata and it is the beginning of Bhakti Yoga or Transcendental Loving Service. That is the verdict of all scriptures. This seventh chapter of the Bhagavad Gita is the substance of that conviction. Thus ends the Bhaktivedanta purports to the seventh chapter of the Supreme Srimad Bhagavad Gita in the matter of knowledge of the Absolute.
Srimadji, amra sapta adhyaya 30 shloka jaki ei adhyaya antima shloka e bishoye alochona kariba ebong apare amu di mone pokai debe mu tike guru parampara bishoye bishoye tenu ei saptam adhyaya eitu amar bhagavad gita jo 18 ti adhyaya achanti ei saptam adhyaya ru arambha hochanti bhakti bishoye barnana kara jauchi pratham 6 ti adhyaya ku karma yoga bishoye kaha jauchi মঝি যে ছটি অধ্যায় ভক্তি যোগ বিষয়ে কুহাচ্ছে এবং তেরু অঠর যে ছটি অধ্যায় সে অধ্যায়ের জ্ঞান বিষয়ে কুহাচ্ছে কর্ম ভক্তি এবং জ্ঞান বিশেষ ভাবে তিন ভাবে এইভাবে ভাবে তিনোটি ছটি অধ্যায়ে বিভক্ত হয়েছে ভগবদ গীতা তেমন এই সপ্তম অধ্যায় জ্ঞান বিজ্ঞান যোগ আরম্ভ করে অষ্টম নবম দশম একাদশ দ্বাদশ দ্বাদশ অধ্যায় হচ্ছে ভক্তি যোগ ভক্তি যোগের শেষ হয়েছে এই ছটি অধ্যায় এই ভক্তি যোগ বিষয়ে বর্ণনা করা যাচ্ছে তেমন এই সপ্তম অধ্যায়ে ভগবান এটা কোথ যে অধিভূত অধিদৈব অধিযজ্ঞ এইসব জিনিস ভগবান যে জাণবে পূর্ব শ্লোক যেটা কহিলেন জরা মরণ মক্ষায় মামাশ্রিত যতন্তি যে তে ব্রহ্ম তদ্বিধু কৃষ্ণম অধ্যাত্ম কর্ম চাকিরম সাধিভূত আদিদৈব সাধিযজ্ঞ তদেবিধু প্রয়াণ কালেই চমান তে বিধু যুক্ত শেষ ভগবান জাণবার অর্থ এইসব জিনিস মতো জাণবার আছে ব্রহ্ম কণ অধ্যাত্ম কণ কর্ম কণ আদিদৈব কণ আদিভূত কণ আদিযজ্ঞ কণ এইসব সব জাণিলে সে ভগবান পূর্ণভাবে জাঁপারে তেমন ভগবদ গীতার যে ভগবান কিন্তু প্রথমে সপ্তম অধ্যায়ে যে কহিলেন যে জ্ঞান তেহং সবিজ্ঞান ইদম বক্ষ্যামি অশেষত জ্ঞান এবং বিজ্ঞান সহ সে বর্ণনা করবে বিজ্ঞান হচ্ছে খালি জ্ঞানটা আমি সাহায্য করবনি যদি সে জ্ঞানকে আমি নিজ জীবনের উপযোগ করে পারিবা বা ব্যবহার করে পারিবা তাকে বিজ্ঞান বলে কুয়া যাব যেমনি আমি দেখিবা বৈজ্ঞানিক মানে সব বিভিন্ন যে থিওরি অছি প্র্যাকটিক্যাল অছি থিওরি নলেজ হচ্ছে উদাহরণ যদি H2O গোটে রয়েছে দুইটি উদ্যানর অণু গোটে অম্লজানর অণু মিশিলে জল হব ইয়ে হচ্ছে থিওরি କିନ୍ତୁ ତାକୁ ସେମାନେ ପ୍ରାକ୍ଟିକାଲି ଲାବୋରେଟୋରୀରେ ତାକୁ ଟେଷ୍ଟ କରି ଦେଖୁଛନ୍ତି, ଦୁଇଟି ଜନ ଅଣୁ ଗୋଟେ ଅମ୍ଳଜାନ ଅଣୁ ନେଇକିରି ଯେତେବେଳେ ରାସାୟନିକ ପ୍ରକ୍ରିୟାରେ ତାକୁ ମିଳନ କରାଯାଉଛି, ସେଥିରୁ ଜଳ ବାହାରୁଛି, ଗୋଟେ ଜଳର ଗୋଟେ ଅଣୁ ବାହାରିବ। ତେଣୁ ଇଏ ହେଉଛି ଥିଓରି ଆଣ୍ଡ ପ୍ରାକ୍ଟିକାଲ, ସେ ଜ୍ଞାନ ଏବଂ ବିଜ୍ଞାନ ଦୁଇଟି ଜିନିଷ ଭଗବତ ଗୀତାର ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି। ପ୍ରଥମେ କହୁଛନ୍ତି ଜ୍ଞାନମ ତେହଂ ତ ବିଜ୍ଞାନମ ଇଦମ୍ ବକ୍ଷ୍ୟାମ ଅଶେଷତଃ ଯଜ୍ଞାନ୍ତ ଜ୍ଞାନ୍ତବମ ଅବଶିଷତ। ଏ ଜ୍ଞାନ ସମସ୍ତେ ଦେଇସାରିଲା ପରେ ଆଉ କିଛି ଜାଣିବାକୁ ଭଗବାନ ପୂର୍ଣ୍ଣ ଭାବରେ ଆମେ ଜାଣିପାରିବା। ତେଣୁ ଏଇସବୁ ଜିନିଷ ଯେଉଁ ରହିଛି ବ୍ରହ୍ମ ବିଷୟରେ, ଅଧ୍ୟାତ୍ମ ବିଷୟରେ, ଅଧି ଦୈବ ଅଧି ଭୂତ ଅଧି ଯଜ୍ଞ, ଏଇସବୁ ବିଷୟରେ ଯେତେବେଳେ ଆ ପରଷୋଳ ଅଧ୍ୟାୟରେ ଅଷ୍ଟମ ଅଧ୍ୟାୟରେ ବିଶେଷ ଭାବରେ ସେସବୁ ବର୍ଣ୍ଣନା କରାଯିବ। ଅକ୍ଷର ବ୍ରହ୍ମ ଯୋଗ ଅଷ୍ଟମ ଅଧ୍ୟାୟ, ଅଷ୍ଟମ ବ୍ରହ୍ମ ବିଷୟରେ ସେ ବିଷୟରେ ଭଗବାନ ବିସ୍ତାର ଭାବରେ ବର୍ଣ୍ଣନା କରିବେ। ତେଣୁ ଆମେ ଏତିକି ଜାଣିବା ଯେ ଏଇ ଯେଉଁ ଅଧିଭୂତ କହିଲେ ଯେତେ ଭୌତିକ ପ୍ରକାଶ ସବୁ ରହିଛି ସେ ତାଙ୍କର ଭଗବାନଙ୍କଠାରୁ ସେ ପ୍ରକାଶ ଆସୁଛି। ସପ୍ତମ ଅଧ୍ୟାୟ ପ୍ରଥମେ ସେ କଥା କହିଛନ୍ତି, ଭୂମି ଜଳ ଅଗ୍ନି ବାୟୁ ଆକାଶ ମନ ବୁଦ୍ଧି ଏବଂ ଅହଙ୍କାର, ଇଏ ହେଉଛି ଭିନ୍ନ ପ୍ରକୃତି ରାଷ୍ଟ୍ରତା, ଏ ଆଠଟି ହେଉଛି ମୋର ଭିନ୍ନ ପ୍ରକୃତି ବା ଭିନ୍ନ ପ୍ରକୃତି ଅର୍ଥ ଇଏ ହେଉଛି ନିମ୍ନତର ଶକ୍ତି। ଭଗବାନଙ୍କର ଅନେକ ପ୍ରକାର ଶକ୍ତି ରହିଛି, ତାଦେହରୁ ମୁଖ୍ୟତଃ ତିନି ଭାବରେ ବିଭକ୍ତ କରାଯାଉଛି, ଗୋଟେ ହେଉଛି ଉଚ୍ଚତର ଶକ୍ତି, ଗୋଟେ ହେଉଛି ନିଚତର ଶକ୍ତି, ଆଉ ଗୋଟେ ହେଉଛି ତଟସ୍ଥ ଶକ୍ତି। ଉଚ୍ଚତର ଶକ୍ତି ଯେଉଁ ଭଗବାନଙ୍କର ଚିତ୍ରଜଗତରେ ଯାହା ସବୁ ରହିଲେ ସେମାନେ ସବୁ ଭଗବାନଙ୍କର ଉଚ୍ଚତର ଶକ୍ତି, ଏବଂ ଜୀବ ମଧ୍ୟ ଭଗବାନଙ୍କର ଉଚ୍ଚତର ଶକ୍ତି, ଆଉ ଏଇ ଯେଉଁ ଭୌତିକ ଶକ୍ତି ଯାହା ସବୁ ରହିଲା ଇଏ ହେଉଛି ତାଙ୍କ ଭଗବାନଙ୍କର ନିମ୍ନତର ଶକ୍ତି ବା ଅପରାଶକ୍ତି। ତେଣୁ ଆମେ ହେଉଛି ତଟସ୍ଥ କାହିଁକି କୁହାଯାଉଛି ନା, ଆମେ ଯଦି ଚାହିଁବା ଭଗବତ ଆମର ଚିତ୍ ଜଗତରେ ରହିପାରିବା, ପୁଣି ଯେତେବେଳେ ଆମେ ଆମର ସ୍ୱାଧୀନତାକୁ ଅପବ୍ୟବହାର କରୁଛେ ଆମେ ଏଇ ଭୌତିକ ଜଗତରେ ରହୁ, କିନ୍ତୁ ପ୍ରକୃତରେ ଏ ଭୌତିକ ଜଗତରେ ଆମର ସ୍ଥାନ ଆମର ପ୍ରକୃତ ସ୍ଥାନ ନୁହେଁ, କାରଣ ଆମେ ହେଉଛି ଭଗବାନଙ୍କ ଉଚ୍ଚତର ପ୍ରକୃତି ଉଚ୍ଚତର ଶକ୍ତି, ତେଣୁକରି ଆମର ପ୍ରକୃତ ସ୍ଥାନ ହେଉଛି ଆମର ଉଚ୍ଚତର ଧାମ, ଭଗବାନଙ୍କର ସନାତନ ଧାମ ଯେଉଁ ରହିଛି, ପରମ ଧାମ ଯେଉଁ ରହିଛି, ସିଏ ପ୍ରକୃତ ଆମର ସ୍ଥାନ ହେଉଛି ସେଇଟା। କିନ୍ତୁ ଯେତେବେଳେ ଆମର ଆମର ଯେଉଁ ସ୍ୱାଧୀନତା ରହିଛି ସେ ସ୍ୱାଧୀନତା ଯେତେବେଳେ ଆମେ ଅପବ୍ୟବହାର କରୁଛେ, ଯେମିତି କୁହାଗଲା ଇଚ୍ଛା ଦ୍ୱେଷ ସମୁଦ୍ଧେନ ଦ୍ୱନ୍ଦ୍ୱ ମୋହିନ ଭାରତ ସର୍ବଭୂତାନି ସମ୍ମୋହନ ସର୍ବେ ଯାଆନ୍ତି ପରନ୍ତର, ଆମେ ଯେତେବେଳେ ଇଚ୍ଛା କରୁଛେ ଦୋଷ କରୁଛେ ଏଇସବୁ ଜିନିଷ ଯେତେବେଳେ ଆମର ଆସୁଛି ସେତେବେଳେ ଆମେ ଏ ଭୌତିକ ସୃଷ୍ଟିକୁ ଆସୁଛୁ, ଏ ଭୌତିକ ଜଗତକୁ ଆସୁଛୁ। ତେଣୁ ପ୍ରକୃତରେ ଏ ଭୌତିକ ଜଗତ ଆମର ବାସସ୍ଥାନ ନୁହଁ, କାରଣ ଇଏ ହେଉଛି ଭଗବାନଙ୍କ ନିମ୍ନତର ଶକ୍ତି ଏବଂ ଆମେ ହେଉଛେ ଭଗବାନଙ୍କର ଉଚ୍ଚତର ଶକ୍ତି। ତେଣୁ ଉଚ୍ଚତର ଶକ୍ତି ହିସାବରେ ଆମର ଏ ଭୌତିକ ନିମ୍ନତର ଶକ୍ତିରେ ରହିବାର ପ୍ରକୃତ ଯୋଗ୍ୟତା ଆମେ ଯୋଗ୍ୟ ନୁହଁ, ଆମର ଯୋଗ୍ୟତା ହେଉଛି ଆମର ଉଚ୍ଚତର ଶକ୍ତିରେ ରହିବା। କିନ୍ତୁ ଯେହେତୁ ଆମେ ଆମର ସ୍ୱାଧୀନତାର ବ୍ୟବହାର କରୁଛେ ଭଗବାନ ଭଳି ଉପଭୋଗ କରିବା ପାଇଁ ଚାହୁଁଛେ, ସେଥିପାଇଁ ଭଗବାନ ସୁଯୋଗ ପ୍ରଦାନ କରୁଛନ୍ତି ଭୌତିକ ଜଗତ ସେଥିପାଇଁ ସୃଷ୍ଟି ହେଇଛି। ତେଣୁ ଇଏ ହେଉଛି ଅଧିଭୂତ ଭୌତିକ ଯାହା ସବୁ ଦେଖୁଛେ ଏସବୁ କିଛି ଭଗବାନଙ୍କ ଠାରୁ ଆସୁଛି, ଭଗବାନଙ୍କର ନିମ୍ନତର ପ୍ରକୃତି ବା ନିମ୍ନତର ଶକ୍ତି, ଏ ବିଷୟରେ ଅଷ୍ଟମ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯିବ। ଏବଂ ଅଧି ଦୈବ ଯେତେ ଦେବତାମାନେ ଅଛନ୍ତି ସେମାନେ ମଧ୍ୟ ଭଗବାନଙ୍କ ଅଧୀନରେ ରହୁଛନ୍ତି, ସେମାନେ ପୂର୍ଣ୍ଣ ସ୍ୱତନ୍ତ୍ର ନୁହନ୍ତି। ଏମିତିକି ଭଗବାନ ବିଷ୍ଣୁ ମଧ୍ୟ ସେ ମଧ୍ୟ ଭଗବାନଙ୍କର ମାନେ ଭଗବାନଙ୍କର ଅଧୀନରେ ରହୁଛନ୍ତି, ବିଷ୍ଣୁ ମଧ୍ୟ ଭଗବାନଙ୍କର ମାନେ ସ୍ୱତନ୍ତ୍ର ଭଗବାନ ନୁହନ୍ତି। ତେଣୁ ଆମେ କୁହାଯାଇଛି ଯେ ମୂଳ ଭଗବାନ ହେଉଛନ୍ତି କୃଷ୍ଣ, ଆଉ ସବୁ ଯାହା ରହିଲେ ସମସ୍ତେ କୃଷ୍ଣଙ୍କର ଅଧୀନରେ ସମସ୍ତେ ରହୁଛନ୍ତି। ଆମର ସବୁ ବର୍ଣ୍ଣନା କରାଯାଇଛି, ଆଚାର୍ଯ୍ୟ ବର୍ଣ୍ଣନା କରିଛନ୍ତି, ଆମର ଯେଉଁ ଶକ୍ତି ସବୁ ରହିଛି ଭଗବାନଙ୍କର ଶକ୍ତି ଯଦିଓ ବହୁତ ପ୍ରକାର ରହିଛି, କିନ୍ତୁ ତାକୁ ଯଦି 64ଟି ଗୁଣ ବିଶିଷ୍ଟ ବୋଲି କୁହାଯାଉଛି, ଭଗବାନଙ୍କର ଶକ୍ତିକୁ 64ଟି ଗୁଣ ବୋଲି ଧରାହେଇଛି। ତେଣୁ ଏଇ 64 ଗୁଣରେ ସବୁକିଛି ଶକ୍ତି ରହିଛି ଭଗବାନଙ୍କର। ତେଣୁ ଜୀବ ଯିଏକି ଭଗବାନଙ୍କର ଅଂଶ ଅଂଶ ହେଇଥିବାରୁ ଆମର 50ଟି ଗୁଣ ଆମେ ରହିଛୁ, 50ଟି ଗୁଣ ଆମର ରହିଛି, ଏ 50ଟି ଦେବତାମାନଙ୍କ ପର୍ଯ୍ୟନ୍ତ ବ୍ରହ୍ମାଙ୍କ ପର୍ଯ୍ୟନ୍ତ ସେଇ 50ଟି ଗୁଣ ଆମର ରହିଛି। କିନ୍ତୁ ଆମେ ଯେହେତୁ ଆମର ଭୌତିକ ଏଇ ସତ୍ୱ ରଜ ତମ ତ୍ରିଗୁଣ ଭିତରେ ଆମେ ରହିଛି, ତାର ଗୁଣର ପ୍ରକ୍ରିୟାରେ ଆମେ ରହୁଛେ, ତେଣୁକରି ଆମର ସେ ଶୁଦ୍ଧ ଯେଉଁ 50ଟି ଗୁଣ ରହିଛି ସେସବୁ ବର୍ତ୍ତମାନ ଲୁକାୟିତ ଅବସ୍ଥାରେ ଅଛି। କିନ୍ତୁ ଯେତେବେଳେ ଆମେ ଭଗବାନ ସହିତ ଯୁକ୍ତ ହେଇ ଭକ୍ତି ମାର୍ଗରେ ଅଗ୍ରସର ହେବା ସେତେବେଳେ ଏଇ 50ଟି ଗୁଣ ପରିପ୍ରକାଶ ହେବ, ଚୈତନ୍ୟ ଚରିତାମୃତରେ 50ଟି ଗୁଣ ବର୍ଣ୍ଣନା କରାଯାଇଛି। ତାପରେ ଆସିଲେ ବ୍ରହ୍ମାଙ୍କର ଉର୍ଦ୍ଧ୍ୱରେ ଆସିଲେ ଶିବଜୀ, ଶିବଜୀ ମଧ୍ୟ ସେ ମଧ୍ୟ ଦେବତା, କିନ୍ତୁ ସେ ହେଉଛନ୍ତି କ'ଣ ନା, ସେ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ରୂପାନ୍ତର, ଗୁଣ ତମ ଗୁଣର ରୂପାନ୍ତର ହେଇକି ଶିବଜୀ ହେଇଛନ୍ତି ଆମର ବ୍ରହ୍ମ ସଂହିତାରେ ବ୍ରହ୍ମା କହିଛନ୍ତି ଯେ କ୍ଷୀରଂ ଯଥା ତଦି ବିକାରଂ ବିଶେଷ ଯୋଗା କ୍ଷୀରରେ ଆମେ ଯଦି ଅମ୍ଳ ମିଶେଇ ଦେବା ତାହେଲେ ସେ ବିକାର ଆସିବ ତା ଦେହରେ ସେ ଦଧିରେ ପରିଣତ ହେବ କିନ୍ତୁ କ୍ଷୀରଂ ଯଥା ତଦି ବିକାରଂ ବିଶେଷ ସଂଜ୍ଞା ନହିତ ଦେବସ୍ତି ହେତୁ କିନ୍ତୁ ସେ କ୍ଷୀରର କାମ କରିବନି ସେ ତାର ପୃଥକ ତାର କାର୍ଯ୍ୟର ଅଲଗା କ୍ଷୀରର ଯେଉଁ କାର୍ଯ୍ୟ ଦହିର ଅଲଗା କାର୍ଯ୍ୟ ପୃଥକ କାର୍ଯ୍ୟ ତେଣୁ ଇଏ ହେଉଛି ସମ୍ଭୁତା ବା ଶିବଜୀଙ୍କର ଇଏ ହେଉଛି ତତ୍ତ୍ୱ ହେଉଛି ଏଇଟା ଶିବଜୀଙ୍କର ଏବଂ ଶିବଜୀଙ୍କର ଆଉ ପାଞ୍ଚଟି ଗୁଣ ଅଧିକା ରହିଛି ତେଣୁ ତାଙ୍କର 55ଟି ଗୁଣ ରହୁଛି ତାପରେ ଆସିଲେ ବିଷ୍ଣୁ ବିଷ୍ଣୁ ହେଉଛନ୍ତି ସର୍ବୋତ୍କୃଷ୍ଟ ଏବଂ ଦେବତାମାନଙ୍କ ଭିତରେ ଆଦିତ୍ୟାନାଂ ଅହଂ ବିଷ୍ଣୁ ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି ଦେବତାମାନଙ୍କ ଭିତରେ ସବୁଠାରୁ ଶ୍ରେଷ୍ଠ ଦେବତା ହେଲେ ଭଗବାନ ବିଷ୍ଣୁ ତେଣୁ ସେ ବିଷ୍ଣୁଙ୍କର ହେଉଛି ଆହୁରି 5ଟି ଗୁଣ ଅଧିକା ରହିଛି 60ଟି ଗୁଣ ରହିଛି ବିଷ୍ଣୁଙ୍କର କିନ୍ତୁ ଭଗବାନ କୃଷ୍ଣଙ୍କର 4ଟି ଗୁଣ ହେଉଛି ସମ୍ପୂର୍ଣ୍ଣ ଭାବରେ ପୃଥକ ସେ ଗୁଣ କେହି ଗ୍ରହଣ କରିପାରିବେ ନାହିଁ ସେ 4ଟି ଗୁଣ ହେଉଛି ଭଗବାନଙ୍କର ବେଣୁମାଧୁରୀ ଏବଂ ଭଗବାନଙ୍କ ରୂପମାଧୁରୀ ତ୍ରିଭଙ୍ଗ ଲଳିତ ସେ ତିନି ଜାଗାରେ ସେ ବଙ୍କା ହେଇକି ରହିଛନ୍ତି ତ୍ରିଭଙ୍ଗ ଲଳିତ ଏବଂ ଆଉ ଗୋଟେ ହେଉଛି ବେଣୁମାଧୁରୀ କହିଲା ରୂପମାଧୁରୀ ତାପରେ ପ୍ରେମ ମାଧୁରୀ ତାଙ୍କର ଯେଉଁ ଭଗବାନଙ୍କର ବିଭିନ୍ନ ପ୍ରେମ ମାଧୁରୀ ସବୁ ରହିଛି ଏବଂ ଆଉ ଗୋଟେ ହେଉଛି ଲୀଳା ମାଧୁରୀ ଏଇ 4ଟି ଯେଉଁ ଭଗବାନଙ୍କର ମାଧୁର୍ଯ୍ୟ ଅଛି ଏ ମାଧୁର୍ଯ୍ୟ ହେଉଛି ସବୁଠାରୁ ଶ୍ରେଷ୍ଠ ଏ 4ଟିରେ କେହି ଭଗବାନଙ୍କ ସହିତ ସମାନ ହୋଇପାରିବେ ନାହିଁ କୃଷ୍ଣ ହେଉଛନ୍ତି ସେଥିପାଇଁ ଏ କୁହାଗଲା ଆମର ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଯେତେବେଳେ ବିଭିନ୍ନ ଅବତାରମାନଙ୍କର ବର୍ଣ୍ଣନା କରିଛନ୍ତି ସତ୍ୟ ଗୋସ୍ୱାମୀ ସେତେବେଳେ ଅନ୍ତିମରେ 28 ଶ୍ଳୋକରେ ସେ କହିଛନ୍ତି ଯେ ଏତେ ଚାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଏମାନେ ଯେତେ ବିଭିନ୍ନ ଅବତାର ସବୁ ଅଛନ୍ତି ସେମାନେ ଭଗବାନଙ୍କର ଅଂଶ ଭଗବାନଙ୍କର ପ୍ରଥମ ଯିଏ ବିସ୍ତାରକୁ ତାଙ୍କୁ ଅଂଶ ବୋଲି କୁହାଯାଉଛି ଯେ ବଳରାମ ବଳରମା ହେଉଛନ୍ତି ଭଗବାନଙ୍କର ଅଂଶ କିନ୍ତୁ ଅଂଶର ଯେତେବେଳେ ପୁଣି ବିସ୍ତାର ଆସୁଛନ୍ତି ତାଙ୍କୁ କଳା ବୋଲି କୁହାଯାଉଛି ତେଣୁ ଏମାନେ ଭଗବାନଙ୍କର ଅଂଶ ବା କଳା କିନ୍ତୁ ଭଗବାନ କୃଷ୍ଣ ହେଉଛନ୍ତି ମୂଳ ଭଗବାନ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ତେଣୁ ଯେତେ ଦେବତା ଅଛନ୍ତି ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ ଏମାନେ ସମସ୍ତେ ଭଗବାନଙ୍କର ଆରାଧନା କରୁଛନ୍ତି ଦିବ୍ୟନ୍ତି ସ୍ତୁନନ୍ତି ଦିବ୍ୟ ହିସାବରେ ବିଭିନ୍ନ ସବୁ ମାଧ୍ୟମରେ ଭଗବାନଙ୍କର ଆରାଧନା କରୁଛନ୍ତି ତେଣୁ ଏ ସମସ୍ତ ଦେବତା ଏ ଭଗବାନଙ୍କର ଅଧୀନରେ ସେମାନେ ସବୁ କାର୍ଯ୍ୟ କରୁଛନ୍ତି ଏ ଯେଉଁ ଭୌତିକ ଜଗତର ବିଭିନ୍ନ ଦାୟିତ୍ୱରେ ରହିଛି ଯେମିତି ଆଲୋକ ଦାୟିତ୍ୱରେ ସୂର୍ଯ୍ୟଦେବଙ୍କର ରଖାଯାଇଛି ସେମିତି ପବନ ଦାୟିତ୍ୱରେ ପବନ ଦେବତା ମରୁତ ଅଛନ୍ତି ସେମିତି ଜଳ ଦାୟିତ୍ୱରେ ବରୁଣ ଅଛନ୍ତି ଆଉ ବର୍ଷା ଦାୟିତ୍ୱରେ ଇନ୍ଦ୍ରଦେବ ଅଛନ୍ତି ଏ ବିଭିନ୍ନ ଭୌତିକ ଜଗତରେ ଯାହା ସବୁ କାର୍ଯ୍ୟ ସବୁ ଚାଲିଛି ସେସବୁର ଆଧିକାରିକ ଦେବତା ଅଛନ୍ତି ସବୁ ଦେବତାମାନେ ରହୁଛନ୍ତି ତେଣୁ ଏ ଦେବତାମାନେ ଭଗବାନଙ୍କର ଅଧୀନରେ ସେମାନେ ସବୁ କାର୍ଯ୍ୟ କରନ୍ତି ସେମାନେ ପୂର୍ଣ୍ଣ ସ୍ୱତନ୍ତ୍ର ନୁହନ୍ତି ପୁଣି ଥରେ ଦେବତା ଆଉ ଅସୁରମାନଙ୍କର ଯୁଦ୍ଧରେ ଦେବତାମାନେ ଜୟଲାଭ କରିକିରି ତାଙ୍କର ବହୁତ ଗର୍ବ ହୋଇଯାଇଥିଲା ତେଣୁ ଭଗବାନ ସେ ଗର୍ବକୁ ମାନେ ବିନାଶ କରିବା ପାଇଁ ଭଗବାନ ନିଜେ ଯକ୍ଷ ରୂପରେ ଆସି ଆବିର୍ଭାବ ହେଲେ ତେଣୁ ଭଗବାନ ଯକ୍ଷ ରୂପେ ଅଦ୍ଭୁତ ଯକ୍ଷ ରୂପରେ ଆସିଛନ୍ତି ତେଣୁ ଦେବତାମାନେ ଜାଣିପାରୁନାହାନ୍ତି ସେ କିଏ ଏଇସବୁ ବିଭିନ୍ନ ଜୀବ ସବୁ ଅଛନ୍ତି ବିଭିନ୍ନ ଯକ୍ଷ ରକ୍ଷ ରାକ୍ଷସ କିନ୍ନର ଏଇ କିମ୍ ପୁରୁଷ ଏଇ ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି କିଏ କେଉଁ ସ୍ଥାନରେ ଯିବ କିନ୍ତୁ ଇଏ ଗୋଟେ ଅଦ୍ଭୁତ ଯକ୍ଷ ରୂପରେ ଆସୁଥିବା ହେତୁ ତେଣୁ ଦେବତାମାନେ ଜାଣିପାରିଲେନି ତେଣୁ ଇନ୍ଦ୍ରଦେବ ସମସ୍ତଙ୍କୁ ଗୋଟେ ଗୋଟେ ଦେବତାଙ୍କୁ ପଠାଉଛନ୍ତି ପ୍ରଥମେ ଅଗ୍ନି ଦେବତାଙ୍କୁ ପଠାଇଲେ ଅଗ୍ନି ଦେବତା ପଠାଇଲେ ପୁଷ ସେ କିଏ ଆସିବେ ଅଗ୍ନିଦେବତା ତାଙ୍କ ପାଖକୁ ଯାଇ ପଚାରିଲେ ଯେ ଆପଣ କିଏ ଭଗବାନ ଯକ୍ଷ ରୂପେ ଭଗବାନ କହିଲେ ଆପଣ କିଏ ନା ମୁଁ ହେଉଛନ୍ତି ଇନ୍ଦ୍ରଦେବ ନା ଆପଣଙ୍କର କ'ଣ ଶକ୍ତି ନା ମୁଁ ସମସ୍ତ କିଛି ଜାଳି ପୋଡ଼ି ଧ୍ୱଂସ କରିଦେବି ଆଉ ଭଗବାନ ଗୋଟେ ତୃଣଟିଏ ରଖିଦେଲେ ସେଇଠି କହିଲେ ତାହେଲେ ଏଇଟାକୁ ଟିକେ ଜାଳିକି ଦେଖିବା ଆମେ ଜାଳିଦେଲେ ଆମେ ଦେଖିବା କେମିତି ଜାଳିପାରୁଛନ୍ତି ଆପଣ ଶକ୍ତି କେତେ ରହିଛି ତେଣୁ ଇନ୍ଦ୍ରଦେବ ସମସ୍ତ ତାଙ୍କର ଚେଷ୍ଟା ଯେତେବେଳେ କରିକି କଲେ ମଧ୍ୟ ସେ ତୃଣଟିକୁ ମଧ୍ୟ ଜଳେଇ ପାରିଲେ ନାହିଁ ତେଣୁ ସେ ବିଫଳ ହେଲା ପରେ ସେ ଫେରି ଆସିଛନ୍ତି ଇନ୍ଦ୍ରଦେବଙ୍କ ଘରେ ତାପରେ ଇନ୍ଦ୍ରଦେବ ଆଉ ଜଣଙ୍କୁ ପଠାଇଛନ୍ତି ମାନେ ବାୟୁଦେବ ତାଙ୍କୁ ପଠାଇଛନ୍ତି ବାୟୁଦେବ ହେଉଛନ୍ତି ଭଗବାନ ଯେତେବେଳେ ଯାଇଛନ୍ତି ସେ ଭଗବାନ ପଚାରିଛନ୍ତି ଆପଣ କିଏ ଭଗବାନ କହିଲେ ଆପଣ କିଏ ନା ମୁଁ ହେଉଛି ବାୟୁଦେବତା ଆପଣ କ'ଣ ଶକ୍ତି ଅଛି ନା ମୁଁ ଏମିତି ସବୁକିଛି ଉଡ଼େଇ ଦେଇପାରେ ତେଣୁ ଭଗବାନ କହିଲେ ତାହେଲେ ଏ ତୃଣଟିକୁ ଉଡ଼ା ତେଣୁ ଯେତେ ବାୟୁଦେବତା ଚେଷ୍ଟା କଲେ ମରୁତ ଯେତେ ଚେଷ୍ଟା କଲେ ମଧ୍ୟ ସେ ତାଙ୍କୁ କିଛି ମାନେ ହଲଚଲ କରିପାରିଲେ। ତେଣୁ ଏଇଭଳିଆ ସମସ୍ତ ଦେବତା ଯେତେବେଳେ ବିଫଳ ହେଇକି ଫେରିଲେ ତାପରେ ଇନ୍ଦ୍ର ଦେବତାଙ୍କ ସହିତ ସମସ୍ତେ ଯାଇ ତାଙ୍କର ଶରଣରେ ଯାଇଛନ୍ତି ଏବଂ ଭଗବାନ ତାଙ୍କୁ ନିଜର ରୂପ ପ୍ରଦାନ ଦର୍ଶନ କରାଇଛନ୍ତି ଏବଂ ତାପରେ ସେ ତାଙ୍କୁ ପ୍ରକୃତ ଜ୍ଞାନ ପ୍ରଦାନ କରିଛନ୍ତି। ପ୍ରକୃତରେ ଦେବତାମାନଙ୍କର ଯେଉଁ ସବୁ ଜ୍ଞାନ ଯେଉଁ ଶକ୍ତି ରହିଛି ବା ଜ୍ଞାନ ରହିଛି ବା ଯାହା ସବୁ କାର୍ଯ୍ୟ ସେମାନେ କରୁଛନ୍ତି ସେ ଭଗବାନଙ୍କ ଠାରୁ ସେ ଶକ୍ତି ସବୁ ପ୍ରାପ୍ତ ହୋଇଛନ୍ତି। ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ ଯୋ ଯୋ ଜାଙ୍ଗ ଜାଙ୍ଗ ତନୁ ଭକ୍ତଙ୍କ ଶ୍ରଦ୍ଧା ଅର୍ଚ୍ଚତୁ ଇଚ୍ଛତି ତସ୍ୟ ତସ୍ୟା ଚଳାଶ୍ରଦ୍ଧ ତାମ ବିଧାମ୍ୟହମ୍ ସତୟା ଶ୍ରଦ୍ଧା ଯୁକ୍ତ ତସ୍ୟ ଆରାଧନା ମିହତେ ଲଭତେ ଏକ ତତ କାମାନ ମୟିବ ଭିତାନ ହିତାନ। ଯେଉଁ ବିଭିନ୍ନ ଦେବତାମାନେ ଯେଉଁ ବିଭିନ୍ନ କାମନା ପୂରଣ କରୁଛନ୍ତି ସେ ଭଗବାନ କହୁଛନ୍ତି ମୟିବ ଭିତାନ ହିତାନ, ମୁଁ ସେଇଟାକୁ ଗ୍ରାଣ୍ଟ କରୁଛି, ମୁଁ ହେଉଛି ଅନୁମତି ଦେଉଛି, ତାହେଲେ ସେସବୁ ବର ମାନେ ସେମାନେ ପ୍ରାପ୍ତ ହୋଇପାରୁଛନ୍ତି। କିନ୍ତୁ ଭଗବାନ ଯଦି ଅନୁମତି ନ ଦେବେ ତାହେଲେ ଦେବତାମାନଙ୍କର କୌଣସି ବର ଦେବାର କ୍ଷମତା ନାହିଁ। ତେଣୁକରି ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି ଯେ ତଦଶ୍ରଦ୍ଧାରେ ଉପଦ୍ରଷ୍ଟା ଅନୁମନ୍ତା ଚ ଭର୍ତ୍ତା ଭୋକ୍ତା ମହେଶ୍ୱର ପରମାତ୍ମା ଇତି ଚାପିତ ଦେହେସ୍ମିନ୍ ପୁରୁଷ। ଭଗବାନ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ରହିଛନ୍ତି ଏବଂ ସେ ସବୁକିଛିକୁ ଉପଦ୍ରଷ୍ଟା ସେ ସବୁକିଛି ସାକ୍ଷୀ ରୂପରେ ଦର୍ଶନ କରୁଛନ୍ତି ଏବଂ ସେ ଅନୁମତି ପ୍ରଦାନ କଲେ ସବୁ ଜିନିଷ ହେବ। ଭଗବାନଙ୍କ ବିନା ଅନୁମତିରେ କିଛି ହେଇପାରିବ ନାହିଁ, ଘାସଟେ ମଧ୍ୟ ହଲିପାରିବନି ସେଥିରେ କୁହନ୍ତି। ଏବଂ ସିଏ ହେଉଛନ୍ତି ଭର୍ତ୍ତା, ସିଏ ହେଉଛନ୍ତି ସବୁକିଛି ପାଳନ କରୁଛନ୍ତି ଏବଂ ସିଏ ହେଉଛନ୍ତି ଉପଭୋଗକାରୀ ଏବଂ ଭର୍ତ୍ତା ଭୋକ୍ତା ମହେଶ୍ୱର ସିଏ ହେଉଛନ୍ତି ସବୁକିଛିର ମାଲିକ। ପ୍ରକୃତ ମାଲିକ ହେଉଛନ୍ତି ଭଗବାନ କୃଷ୍ଣ ଏବଂ ଉପଦ୍ରଷ୍ଟା ହନୁମନ୍ତା ଯ ଭର୍ତ୍ତା ଭୋକ୍ତା ମହେଶ୍ୱର ପରମାତ୍ମା ଯିଏ ଚାଭୁକ୍ତ ଭଗବାନ ହୃଦୟ ସମସ୍ତ ହୃଦୟରେ ପରମାତ୍ମା ରୂପରେ ରହିଛନ୍ତି ଏବଂ ସେ ହେଉଛନ୍ତି ଦେହସ୍ମିନ୍ ପୁରୁଷ ପର, ସିଏ ହେଉଛନ୍ତି ଶ୍ରେଷ୍ଠ ମାନେ ଆତ୍ମା ଠାରୁ ସେ ହେଉଛନ୍ତି ଶ୍ରେଷ୍ଠ ପରମାତ୍ମା। ଆତ୍ମା ତାଙ୍କ ଅଧୀନରେ କାର୍ଯ୍ୟ କରୁଛନ୍ତି, ଆମେ ଯେଉଁ ଆମେ କାର୍ଯ୍ୟ କରୁଛେ ଭଗବାନଙ୍କର ରହିକରି ସେସବୁ ପ୍ରକାର ସବୁକିଛିକୁ ସେ ନିୟନ୍ତ୍ରଣ କରୁଛନ୍ତି ବା ସବୁକିଛିକୁ ସେ ଅନୁମତି ପ୍ରଦାନ କରୁଛନ୍ତି ବା ସେ ସାକ୍ଷୀ ରୂପରେ ସବୁ ରହୁଛନ୍ତି, ସେ ଅନୁମତି ଦେବାରୁ ସବୁ ଜିନିଷ ହେଇପାରୁଛି, ବିନା ଅନୁମତିରେ କିଛି ହେଇପାରିବ ନାହିଁ। ତେଣୁ ଭଗବତ ଗୀତାରେ ଭଗବାନ କହୁଛନ୍ତି ନବମ ଅଧ୍ୟାୟରେ ଯେ ମୟା ଦକ୍ଷିଣ ପ୍ରକୃତି ଶୁଏତେ ସଚରାଚର, ପ୍ରକୃତି ଯାହା ସବୁ ପରିବର୍ତ୍ତନ ହେଉଛି ହେତୁ ନାନେନ କୌନ୍ତେୟ ଜଗତ ବି ପରିବର୍ତ୍ତନ, ଇଏ ହେଉଛି କାରଣ, ହେତୁ ହେଉଛି ସେସବୁର ପରିବର୍ତ୍ତନର ହେତୁ ହେଉଛି ଭଗବାନଙ୍କର ଅଧ୍ୟକ୍ଷତା। ଭଗବାନ ଅଧ୍ୟକ୍ଷତା କରୁଥିବାରୁ ସବୁ ଜିନିଷ ଠିକ୍ ସମୟରେ ସବୁ କାର୍ଯ୍ୟ ହେଉଛି, ସୂର୍ଯ୍ୟ ଠିକ୍ ସମୟରେ ଉଦୟ ହେଉଛନ୍ତି ବା ଠିକ୍ ସମୟରେ ଅସ୍ତ ହେଉଛନ୍ତି, ଚନ୍ଦ୍ର ସେଭଳି ଭାବରେ ତାଙ୍କର ଅମାବାସ୍ୟା ପୂର୍ଣ୍ଣମୀ ଏସବୁ ଜିନିଷ ହେଉଛି, ଋତୁ ପରିବର୍ତ୍ତନ ହେଉଛି, ଏସବୁ ଯାହା ଭୌତିକ ଜଗତରେ ଯାହା ସବୁ ହେଉଛି ଏସବୁ ଭୌତିକ ପରିପ୍ରକାଶ ଏବଂ ଏ ଦେବତାମାନେ ଏମାନେ ସବୁ ଭଗବାନଙ୍କର କୃପା ଭଗବାନଙ୍କର ଶକ୍ତିରେ ଏସବୁ ଜିନିଷ ସାଧି ଭୂତ ଆଦି ଦେବ ସାଧି ଯଜ୍ଞ ବିଭିନ୍ନ ପ୍ରକାର ଯଜ୍ଞ ଯେଉଁ ରହିଛି। ଯଜ୍ଞ କହିଲେ ଖାଲି ଯେ ଅଗ୍ନିରେ ହୋମ ହେଉଛି ଭିତା ହେଉଛି ଦିଆବାଟା ଯଜ୍ଞ ତା ନୁହଁ, ବିଭିନ୍ନ ପ୍ରକାର ଯଜ୍ଞ ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଏବଂ ତୃତୀୟ ଅଧ୍ୟାୟରେ ବିଭିନ୍ନ ପ୍ରକାର ଯଜ୍ଞ ବିଷୟରେ ବର୍ଣ୍ଣନା କରାଯାଇଛି। ଦ୍ରବ୍ୟ ମାନେ ଯୋଉ ଯଜ୍ଞରେ ସେଥିରେ ମଧ୍ୟ ବିଭିନ୍ନ ପ୍ରକାର ଶସ୍ୟ ଦିଆଯାଉଛି ସେ ଗୋଟେ ଦ୍ରବ୍ୟ ଯଜ୍ଞ, ତପସ୍ୟା ମଧ୍ୟ ଗୋଟେ ପ୍ରକାର ଯଜ୍ଞ, ଯୋଗ ଅଷ୍ଟାଙ୍ଗ ଯୋଗ ମଧ୍ୟ ଗୋଟେ ପ୍ରକାର ଯଜ୍ଞ ଏବଂ ଶ୍ରଦ୍ଧା ଭଗବତ ଗୀତା ଯେଉଁମାନେ ପାଠ କରୁଛନ୍ତି ସେଇଟା ମଧ୍ୟ ଗୋଟେ ଯଜ୍ଞ। ଅଷ୍ଟ ଅଷ୍ଟାଦଶ ଶ୍ରଦ୍ଧାରେ ଭଗବାନ ସେଟା କହୁଛନ୍ତି ଯେ ଅଧ୍ୟେଷତେ ଚ ଇମଂ ଧର୍ମଂ ସମ୍ବାଦ ମହାବୟ ଜ୍ଞାନ ଯଜ୍ଞ ନ ତେନାହମ ଇଷ୍ଟସାମ ଇତି ମେ ମତେ। ଯେଉଁମାନେ ଏ ଭଗବତ ଗୀତାକୁ ଅଧ୍ୟୟନ କରିବେ ସମ୍ବାଦ ମହାବୟ ମାନେ ଅର୍ଜୁନ ଏବଂ ମୋର ତମ ଆଉ ମୋର ଭିତରେ ଯେଉଁ ସମ୍ବାଦ ହେଇଛି ବା ଏଇ ଯେଉଁ କଥୋପକଥନ ହେଇଛି ଆକୁ ଯେଉଁମାନେ ପାଠ ଅଧ୍ୟୟନ କରିବେ ସେମାନେ ଜ୍ଞାନ ଯୋଗରେ ମୋର ଆରାଧନା କରୁଛନ୍ତି, ଜ୍ଞାନ ଯଜ୍ଞରେ ସେମାନେ ମୋର ଆରାଧନା କରୁଛନ୍ତି। ତେଣୁ ଏଇଭଳି ଭାବରେ ଅନେକ ଯଜ୍ଞ ସବୁ ବର୍ଣ୍ଣନା କରାଯାଇଛି, ବେଦରେ ସବୁ ବର୍ଣ୍ଣନା କରାଯାଇଛି। ଯଜ୍ଞ କର୍ମ ସମ୍ଭବ ବିଭିନ୍ନ କର୍ମକୁ ମଧ୍ୟ ଯଜ୍ଞ ବୋଲି କୁହାଯିବ, ବେଦରେ ଅନୁମୋଦିତ ଯେଉଁ କର୍ମ ତାକୁ ଯଜ୍ଞ ବୋଲି କୁହାଯିବ। ତେଣୁ ଏ ସବୁକିଛିର ପ୍ରକୃତ ଉପଭୋଗକାରୀ ହେଉଛନ୍ତି ଭଗବାନ ଆଦି ଯଜ୍ଞ ଚଦେ ବିଧୁ। ଏଇଭଳି ଭାବରେ ଯେଉଁମାନେ ଭଗବାନଙ୍କୁ ଜାଣନ୍ତି ପ୍ରୟାଣ କାଳେ ସେମାନେ ତେ ବିଧୁ ଯୁକ୍ତ ଚେତସ, ତେଣୁ ମୃତ୍ୟୁ ସମୟରେ ସେମାନେ ଭଗବାନଙ୍କୁ ତେ ବିଧୁ ଭଗବାନଙ୍କୁ ସେମାନେ ଜାଣିପାରନ୍ତି, ଯୁକ୍ତ ଚେତସ ଭଗବାନଙ୍କ ସହିତ ସେମାନେ ଯୁକ୍ତ ହେଇକି ରହୁଛନ୍ତି। ସେମାନେ ମୃତ୍ୟୁ ସମୟଟା ଯଦିଓ ଭୟଙ୍କର ସମୟ ବହୁତ କଷ୍ଟଦାୟକ ସମୟ ବର୍ଣ୍ଣନା କରାଯାଇଛି, 100ଟି କଙ୍କଡ଼ା ବିଛା କାମୁଡ଼ିଲେ ଯେଉଁ ଯନ୍ତ୍ରଣା ହୁଏ ସେଇ ଯନ୍ତ୍ରଣା ଜନ୍ମ ଏବଂ ମୃତ୍ୟୁ ସମୟରେ ହୁଏ। ତେଣୁ ଇଏ ଆମର କୁଳଶେଖର ଆମର ଆପରେ ଅଷ୍ଟମ ଅଧ୍ୟାୟରେ କୁଳଶେଖରଙ୍କର ପ୍ରଭୁପାଦ ମହାରାଜ ଦେଇଛନ୍ତି ପରପୋଟରେ, ଯେ ସେ କହୁଛନ୍ତି ଭଗବାନ ପ୍ରାର୍ଥନା କରୁଛନ୍ତି ଯେ କୃଷ୍ଣ ତୃତୀୟ ପାଦ ପଙ୍କଜ ପଞ୍ଜରାନ୍ତ ଅଦୈବ ବିଶ୍ୱତୁମି ମାନସ ରାଜହଂସ ପ୍ରାଣ ପ୍ରୟାଣ ସମୟ କପବାତ ପିତୌ କଣ୍ଠାବରୋଧନ ବିଧୌ ସ୍ମରଣ ପୁତସ୍ତ। ମୃତ୍ୟୁ ସମୟରେ ବହୁତ କଷ୍ଟଦାୟକ ସମୟ, କପବାତ ପିତ ଦ୍ୱାରା କଣ୍ଠ ଅବରୋଧ ହୋଇଯାଇଥିବ, ଠିକ ଭାବରେ ଆମେ ଚିନ୍ତା କରିପାରୁନଥିବା, ଠିକ ଭାବରେ ଶୁଣିପାରୁନଥିବା, ଠିକ ଭାବରେ କଥା କହିପାରୁନଥିବା, ଏଇ ଅବସ୍ଥା ଆସିଥିବ ମୃତ୍ୟୁ ସମୟରେ। ତେଣୁ କୁଳଶେଖର ଭଗବାନ ପ୍ରାର୍ଥନା କରୁଛନ୍ତି ଯେ ବର୍ତ୍ତମାନ ଯେହେତୁ ମୁଁ ସୁସ୍ଥ ଅଛି, ମୁଁ ମାନେ ଠିକ ଭାବରେ ଚିନ୍ତା କରିପାରୁଛି, ଠିକ ଭାବରେ କଥା କହିପାରୁଛି, ତେଣୁ ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି ମୋର ମନରୂପକ ହଂସ ଆପଣଙ୍କର ପାଦରୂପକ ପଦ୍ମରେ ବିଚରଣ କରୁ। ଏଭଳି ଭାବରେ ଅର୍ଥାତ୍ ମୋର ବର୍ତ୍ତମାନ ମୋତେ କୃପା କରନ୍ତୁ, ମୁଁ ବର୍ତ୍ତମାନ ମୃତ୍ୟୁ ବରଣ କରେ। ସାଧାରଣତଃ କେହି ମୃତ୍ୟୁ ପାଇବା ପାଇଁ ଚାହାନ୍ତିନି, ମୃତ୍ୟୁ କେହି ମାନେ ଇଚ୍ଛା କରନ୍ତି ନାହିଁ ମୃତ୍ୟୁ ଲାଭ କରିବା ପାଇଁ, କିନ୍ତୁ ଯେଉଁମାନେ ଭକ୍ତ ସେମାନଙ୍କର କୌଣସି ମୃତ୍ୟୁର ଭୟ ନଥାଏ, ସେମାନେ କୌଣସି ସମୟରେ ମୃତ୍ୟୁର ତେଣୁ ସେମାନେ ମୃତ୍ୟୁ ଯେତେବେଳେ ଆସୁଛି ମଧ୍ୟ ସେମାନେ ସେ ସମୟରେ ବ୍ୟତିବ୍ୟସ୍ତ ହେଉନାହାନ୍ତି ବା ଭୀତତ୍ରସ୍ତ ହେଉନାହାନ୍ତି। ପ୍ରଭୁପାଦ ମହାରାଜଙ୍କର ଯେଉଁ ପ୍ରକଟ ସମୟର କଥା ଆମର ଦେଖୁଥିଲୁ, ଆମେ ଭିଡ଼ିଓ ଭିଡ଼ିଓରେ ଅଛି ସିଡ଼ିରେ ଦେଖୁଥିଲୁ, ସେ ବହୁତ ଶାନ୍ତଶିଷ୍ଟ ଭାବରେ ଶ୍ରୟନ କରୁଛନ୍ତି। ଯେଉଁମାନେ ଅନ୍ୟମାନେ ସବୁ ଭକ୍ତମାନେ ଅଛନ୍ତି ଘେରିକିରି ସବୁ ମହାରାଜମାନେ ସବୁ ରହିଛନ୍ତି, ସେମାନେ ବହୁତ ମନଦୁଃଖ କରୁଛନ୍ତି, ବିଚଳିତ ହେଉଛନ୍ତି, କି କ୍ରନ୍ଦନ କରୁଛନ୍ତି, ସବୁ ପୁରା ମହାମନ୍ତ୍ର ବୋଲା ଚାଲିଛି ସେ ସମୟରେ। କିନ୍ତୁ ତାଙ୍କର ଯେଉଁ ଚିତ୍ର ଦେଖୁଛୁ ଆମେ ଦେଖୁଛୁ ସେଥିରେ ବହୁତ ଶାନ୍ତଶିଷ୍ଟ ଭାବରେ ସେ ରହିଛି, କୌଣସି ବ୍ୟତିବ୍ୟସ୍ତତା ନାହିଁ। ଯେଉଁମାନେ ପ୍ରକୃତ ଶୁଦ୍ଧ ଭକ୍ତ ସେମାନେ ମୃତ୍ୟୁ ସମୟରେ ମଧ୍ୟ ସେମାନେ କୌଣସି ବ୍ୟତିବ୍ୟସ୍ତ ହେବେ ନାହିଁ, କୌଣସି ଭୀତ ଅବସ୍ଥା ଆସିବ ନାହିଁ। କିନ୍ତୁ ସାଧାରଣ ଲୋକମାନେ ସେମାନେ ବହୁତ ଭୟ କରିଛନ୍ତି। ଆମର ଅଜାମିଳର ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି ଷଷ୍ଠ ସ୍କନ୍ଧରେ, ଯେତେବେଳେ ଯମଦୂତଙ୍କୁ ଦେଖୁଛନ୍ତି ସେମାନେ ତିନି ଜଣ ଯମଦୂତ ଆସି ପହଞ୍ଚାଉଛନ୍ତି, ତାଙ୍କର ବିକଟାଳ ରୂପ ଦେଖି ସେ ବହୁତ ଭୟ କରିଯାଇଛନ୍ତି। ଆମେ ଦେଖିବା ବିଭିନ୍ନ ଯେଉଁ ମୃତ୍ୟୁ ସେମାନେ ସାଧାରଣ ଲୋକମାନେ ମୃତ୍ୟୁବରଣ କରୁଛନ୍ତି, କିଏ ଝାଡ଼ା ଫେରି ଦେଉଛନ୍ତି, ଏଭଳି ଭାବରେ ସବୁ ମାନେ ବହୁତ କଷ୍ଟଦାୟକ ସ୍ଥିତି ସେମାନେ। କିନ୍ତୁ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନଙ୍କର କୌଣସି ଭୟ ନଥାଏ, କାରଣ ସେମାନେ ଜାଣିଛନ୍ତି ଯେ ପ୍ରକୃତରେ ତାଙ୍କର ମୃତ୍ୟୁ ନାହିଁ, ଭଗବାନ ଅମୃତ ରୂପରେ ଆସନ୍ତି ସେ ସମୟରେ। ଭଗବାନ ମୃତ୍ୟୁ ଏବଂ ଅମୃତ ଦୁଇ ପ୍ରକାର ଅଛନ୍ତି। ଯେଉଁମାନେ ଭଗବାନଙ୍କ ସ୍ମରଣରେ ଯାଆନ୍ତି ନାହିଁ ଭଗବାନ ତାଙ୍କୁ ମୃତ୍ୟୁ ରୂପରେ ଆସନ୍ତି। ମୃତ୍ୟୁ ସର୍ବହ୍ରସ୍ୱାହମ ଉଦ୍ଭବସ୍ତ ଭବିଷ୍ୟତାମ କୀର୍ତ୍ତି ଶ୍ରୀ ବାକ୍ଚ ନାରୀଣାମ ସ୍ମୃତିର୍ ମେଧା ଧୃତି କ୍ଷମା। ମୃତ୍ୟୁ ହିସାବରେ ଆସିକି ଭଗବାନ ସେମାନଙ୍କ ସମସ୍ତଙ୍କୁ ଅପହରଣ କରିନିଅନ୍ତି, କିନ୍ତୁ ଯେଉଁମାନେ ଭଗବାନଙ୍କ ଭକ୍ତ ତାଙ୍କ ପାଇଁ ଆଉ ସେ ମୃତ୍ୟୁ ରୂପରେ ଆସନ୍ତିନି, ସେ ଅମୃତ ରୂପରେ ଆସନ୍ତି। ମାନେ ଭଗବତ ଗୀତା ନବମ ଅଧ୍ୟାୟରେ କୁହାଯାଇଛି ଯେ ଗତି ଭତ୍ତା ପ୍ରଭୁ ସାକ୍ଷୀ ନିବାସ ଶରଣଂ ସୁତ ପ୍ରଭବ ପ୍ରଳୟ ସ୍ଥାନ ନିଧାନଂ ବିଜମ ବ୍ୟୟମ ତପାମି ଅହମ ଅହମ ବର୍ଷମ ନିଗୃହାମି ଉତ୍ସାମି ଚ ଅମୃତଂ ଚୈବ ମୃତ୍ୟୁ ସଦସତ୍ୟାହମତି। ଭଗବାନ ଏଇ ଯେଉଁ ଜଳର ଯେଉଁ ତପା କରୁଛନ୍ତି ବା ଉତ୍ତାପ ପ୍ରଦାନ କରୁଛନ୍ତି ଏବଂ ଏଇ ଉତ୍ତାପ ପ୍ରଦାନ କରି ସେ ସବୁ ନେଇଯାଉଛନ୍ତି, ମାନେ ବାଷ୍ପ ଆକାରରେ ନେଇଯାଉଛନ୍ତି, ପୁଣି ତାକୁ ନିଗୁଣ ପୁଣି ତାକୁ ଛାଡ଼ୁଛନ୍ତି, ବର୍ଷା ଆକାରରେ ସେ ଛାଡ଼ୁଛନ୍ତି। ତପାମି ହମ ଅହମ ବର୍ଷମ ମୁଁ ବର୍ଷା କରୁଛି ଏବଂ ଉତ୍ସାମି ନିଗୁଣାମି ଚ ଏବଂ ଅମୃତଂ ଚୈବ ମୃତ୍ୟୁ ଚ। ଭଗବାନ ଏକ ସମୟରେ ଅମୃତ ହିସାବରେ ରହୁଛନ୍ତି, ପୁଣି ମୃତ୍ୟୁ ହିସାବରେ ଆସୁଛନ୍ତି। ସଦସତ୍ୟାହମ ଅର୍ଜୁନ ସବୁକିଛି ଭଗବାନଙ୍କର ଦ୍ୱାରା ହିଁ ସବୁକିଛି ହେଉଛି ସେ କଥା କୁହାଯାଉଛି ନବମ ଅଧ୍ୟାୟରେ। ତେଣୁ ଯେଉଁମାନେ ଭଗବାନଙ୍କ ଭକ୍ତ ତାଙ୍କ ପାଇଁ ମୃତ୍ୟୁଟା ଅମୃତ ରୂପରେ ଆସୁ। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଗୋଟେ ବିଲେଇର ଉଦାହରଣ ଦିଅନ୍ତି, ଏ ବିଲେଇ ତାର ମୁହଁରେ ମୂଷା ଛୁଆ ନେଉଛି, ପୁଣି ତା ନିଜ ଛୁଆକୁ ନେଉଛି, ବିଲେଇ ଛୁଆକୁ ବି ନେଉଛି, କିନ୍ତୁ ମୂଷା ଛୁଆ ଯେତେବେଳେ ବିଲେଇର ମୁହଁରେ ରହୁଛି ସେତେବେଳେ ସେ ମୃତ୍ୟୁ ଯନ୍ତ୍ରଣା ଉପଭୋଗ କରୁଛି, ମାନେ ଅନୁଭବ କରୁଛି ମୃତ୍ୟୁ ଯନ୍ତ୍ରଣାରେ କଷ୍ଟ ପାଉଛି ସେ, କିନ୍ତୁ ବିଲେଇ ଛୁଆ ଯେତେବେଳେ ତା ମାଆର ମୁଖରେ ରହୁଛି ସେତେବେଳେ ସେ ଆନନ୍ଦରେ ରହୁଛି, ତାର କୌଣସି ଭୟ ଆସୁନି। ତେଣୁ ଯେଉଁମାନେ ପ୍ରକୃତରେ ଭଗବାନଙ୍କର ଭକ୍ତ ସେମାନେ ମୃତ୍ୟୁ ସମୟରେ ସେମାନେ କୌଣସି ଭୟଭୀତ ହୁଅନ୍ତି ନାହିଁ। ଆମର ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯଂ ଲବ୍ଧ୍ୱା ଚାପରଂ ଲାଭଂ ମନ୍ୟତେ ନା ଅଧିକଂ ତତ ଯସ୍ମିନ୍ ସ୍ଥିତୋ ନ ଦୁଃଖେନ ଗୁରୁଣା ବି ବିଚାରିଲେ। ଭଗବାନଙ୍କୁ ଯେଉଁମାନେ ପ୍ରାପ୍ତ ହେଉଛନ୍ତି ସେମାନେ ଶ୍ରେଷ୍ଠ ଲାଭ ପାଇଛନ୍ତି, ଆଉ ଆଠାରୁ ଅଧିକ କିଛି ଲାଭ ସେମାନେ ଆଶା କରନ୍ତି ନାହିଁ। ଯଂ ଲବ୍ଧ୍ୱା ଚାପରଂ ଲାଭଂ ମନ୍ୟତେ ନା ଅଧିକଂ, ଆଉ ଅଧିକ କିଛି ଲାଭ ସେମାନେ ମନେ କରନ୍ତି ନାହିଁ। ଏବଂ ସେହି ସ୍ଥିତିରେ ଥିଲେ ଯସ୍ମିନ୍ ସ୍ଥିତ ନ ଦୁଃଖେ ନ ଗୁରୁଣା ବି ବିଚଳିତ, ଯେତେ ବଡ଼ ଦୁଃଖ ହେଲେ ମଧ୍ୟ ସେମାନେ ବିଚଳିତ ହୁଅନ୍ତି ନାହିଁ। ଆମର ବର୍ଣ୍ଣନା କରାଯାଇଛି ଯେଉଁମାନେ ଭଗବାନଙ୍କର ଭକ୍ତ ନୁହନ୍ତି, ଯେମିତି ହିଟଲରଙ୍କର କୁହାଯାଇଛି, ହିଟଲରଙ୍କ କଥା କୁହାଯାଇଛି, ସିଏ ତାଙ୍କର ମାଇଣ୍ଡକୁ ଏଭଳି ଭାବରେ କନସେନ୍ଟ୍ରେଟ୍ କରିପାରୁଥିଲେ ଯେ ଯେତେବେଳେ ତାଙ୍କର ଗୋଟେ କୌଣସି ଅସ୍ତ୍ରୋପଚାର କରାଯାଉଥିଲା ବା ଯେଉଁ ସର୍ଜରୀ କରାଯାଉଥିଲା, ସେତେବେଳେ ସେ କହୁଥିଲେ ମୋତେ ଇଏ ଦେବା ଦରକାର ନାହିଁ, ମାନେ କ୍ଲୋରୋଫର୍ମ ଦେବା ଦରକାର ନାହିଁ, ବେହୋସ କରିବା ଦରକାର ନାହିଁ। ସେ ତାଙ୍କର ମାଇଣ୍ଡକୁ ଏମିତି କନସେନ୍ଟ୍ରେଟ୍ କରୁଥିଲେ ଯେ ସେଇ କ'ଣ ହେଉଛି ସେ ଜାଣିପାରୁନଥିଲେ। ଏ ଭୌତିକ ସ୍ଥିତିରେ ଏମାନେ ଏତେ ଉନ୍ନତି ହୋଇପାରୁଛନ୍ତି। ତେଣୁ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ କେତେ ଉନ୍ନତ ସ୍ତରରେ ରହିବେ ଆମେ ଏଥିରୁ ଅନୁମାନ କରିପାରିବା। ତେଣୁ ଭଗବାନଙ୍କ ଭକ୍ତ ମୃତ୍ୟୁ ସମୟରେ ସେମାନେ କୌଣସି ବିଚଳିତ ହୁଅନ୍ତି ନାହିଁ, ଏବଂ ମୃତ୍ୟୁ ସେମାନେ ଜାଣିଛନ୍ତି ଯେ ପ୍ରକୃତରେ ଇଏ ହେଉଛି ଭଗବାନଙ୍କର ମୃତ୍ୟୁ ସମୟଟା ହେଉଛି ଭଗବାନଙ୍କର ସ୍ମରଣ ସେମାନେ କରୁଛନ୍ତି। ମୃତ୍ୟୁ ସମୟଟା ସେଥିପାଇଁ ପରୀକ୍ଷାର ସମୟ ବୋଲି କୁହାଯାଉଛି। ଯେଉଁମାନେ ମୃତ୍ୟୁ ସମୟରେ ଭଗବାନଙ୍କର ଚିନ୍ତନ କରୁଛନ୍ତି, ଅଷ୍ଟମ ଅଧ୍ୟାୟରେ ଭଗବାନ ସେ କଥା କହିବେ, ଅନ୍ତ କାଳେଇ ଚ ମାମେବ ସ୍ମରଣ ମୃତ୍ୟୁ କଳେବରମ୍ ଜ ପ୍ରୟାତି ସମଦ ଭାବମ ଜାତି ନା ତତ୍ର ସଂଶୟ, ଏଥିରେ କୌଣସି ସଂଶୟ ନାହିଁ। ସେମାନେ ଭଗବତ ଧାମ ମୋର ଧାମକୁ ନିଶ୍ଚିନ୍ତ ଭାବରେ ପ୍ରାପ୍ତ ହେବେ, ଏଥିରେ କୌଣସି ସନ୍ଦେହ ନାହିଁ ଅନ୍ତକାଳରେ। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଦୃଢ଼ ଭାବରେ ଏଇଭଳି ଭାବରେ ଜଣେ ଶୁଦ୍ଧ ଭକ୍ତଙ୍କର କହୁଛନ୍ତି, ଜଣେ ଶୁଦ୍ଧ ଭକ୍ତଙ୍କର ସଙ୍ଗ ଲାଭ କଲା ପରେ ଆମର ଯେମିତି ବର୍ଣ୍ଣନା କରାଯାଇଛି ନେକ୍ଟର ଅଫ୍ ଡିଭୋସନ୍ ବା ଭକ୍ତିର ସାମର୍ଥ୍ୟ ସୁନ୍ଦରୀ ରୂପ ଗୋସ୍ୱାମୀ କହିଛନ୍ତି ଯେ ଆଦୌ ଶ୍ରଦ୍ଧା ତଥା ସାଧୁ ସଙ୍ଗ ତଥା ଭଜନ କ୍ରିୟା ଅଥବା ଅନର୍ଥ ନିବୃତ୍ତି, ତାପରେ ନିଷ୍ଠା ରୁଚି ଆସକ୍ତି ଭାବ, ଏସବୁ ବିଭିନ୍ନ ସ୍ତର ସବୁ ରହିଛି। ଏ ସ୍ତର ଯେଉଁମାନେ ଆସୁଛନ୍ତି ସେମାନେ ଦୃଢ଼ ଭାବରେ ଭଗବାନଙ୍କୁ ଭଜନ କରନ୍ତି। ଯେସାନ୍ତୁ ଅନ୍ତର୍ଗତ ପାପମ ଜନାନାମ ପୁଣ୍ୟକର୍ମଣାମ ତେ ଦ୍ୱନ୍ଦ୍ୱ ମୋ ନିର୍ମୁକ୍ତ ଭଜନ୍ତି, ଏବଂ ଦୃଢ଼ବ୍ରତା ଦୃଢ଼ ଭାବରେ ସେମାନେ ଭଜନ କରନ୍ତି। ସେମାନେ କୌଣସି ପରିସ୍ଥିତିରେ ତାଙ୍କର ବିଶ୍ୱାସ ଏପଟ ସେପଟ ହୁଏନି, ବା ସେମାନେ ଭଗବାନଙ୍କର ଯେଉଁ ଭଗବାନଙ୍କ ପ୍ରତି ଯେଉଁ ଆସ୍ଥା ରଖିଛନ୍ତି ବା ଦୃଢ଼ ଶ୍ରଦ୍ଧା ରଖିଛନ୍ତି, ଦୃଢ଼ ବିଶ୍ୱାସ ରଖିଛନ୍ତି, ସେ କେବେ ହେଲେ ନଷ୍ଟ ହେବନି। ଦୃଢ଼ ବିଶ୍ୱାସ ସବୁବେଳ ପାଇଁ ରହିବ ଭଗବାନ, ଯେତେ ଯାହା ଅସୁବିଧା ପରିସ୍ଥିତି ଆସିଲେ ମଧ୍ୟ ସେ ଭଗବାନଙ୍କ ଉପରେ ବିଶ୍ୱାସ ତାଙ୍କର ଦୃଢ଼ରୁ ଦୃଢ଼ତର ହେବ। ତେଣୁ ଯେଉଁମାନେ ଭକ୍ତି ମାର୍ଗରେ ଅଗ୍ରସର ହେଉଛନ୍ତି, ସପ୍ତମ ଅଧ୍ୟାୟରେ ଏହିସବୁ ଜିନିଷ ବର୍ଣ୍ଣନା କରାଯାଇଛି। ସପ୍ତମ ଅଧ୍ୟାୟର ସମରୀ ବା ସାରାଂଶ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ବିଭିନ୍ନ ପ୍ରକାର ଭକ୍ତଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଯେମିତି ଭଗବାନ କହିଛନ୍ତି ଏହି ଅଧ୍ୟାୟରେ ଯେ ଚତୁର୍ବିଧା ଭଜନ୍ତି ମାନ ଜନା ସୁକୃତି ନ ଅର୍ଜୁନ, ଚାରି ପ୍ରକାର ବ୍ୟକ୍ତି ଭଗବାନଙ୍କର ଭଜନ କରନ୍ତି, ସୁକୃତିବାନ ବ୍ୟକ୍ତି ଯେଉଁମାନେ ଆର୍ତ୍ତ ଜିଜ୍ଞାସୁ ଅର୍ଥାର୍ଥୀ ଜ୍ଞାନୀ ଚ ଭର ଦର୍ଶକ, ଆର୍ତ୍ତ ଯେଉଁମାନେ କଷ୍ଟ ବିଭିନ୍ନ ଦୁଃଖରେ ପଡ଼ିଛନ୍ତି ଆଉ ବିଭିନ୍ନ ବିପଦରେ ପଡ଼ିଛନ୍ତି, ବା ଜିଜ୍ଞାସୁ ଯେଉଁମାନେ ଭଗବାନଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି, ଯେଉଁମାନଙ୍କର ଅର୍ଥ ଆବଶ୍ୟକତା ରହୁଛି, ଏବଂ ଯେଉଁମାନେ ଜ୍ଞାନ ମାର୍ଗରେ ଭଗବାନଙ୍କୁ ଜାଣିବା ପାଇଁ ଚାହୁଁଛନ୍ତି, ଏବଂ ଜ୍ଞାନ ମାର୍ଗରେ ଭଗବାନଙ୍କୁ ବ୍ରହ୍ମ ବିଷୟରେ ଜାଣିବା ପାଇଁ ସେମାନେ ଚାହୁଁଛନ୍ତି, ଏବଂ ଯେଉଁମାନେ ଯୋଗ ମାର୍ଗରେ ଭଗବାନଙ୍କୁ ପରମାତ୍ମା ରୂପରେ ଜାଣିବା ପାଇଁ ଚାହୁଁଛନ୍ତି। ତେଣୁ ଏଇଭଳି ଭାବରେ ବିଭିନ୍ନ ପ୍ରୋସେସ୍ ଥିଲେ ମଧ୍ୟ, ବିଭିନ୍ନ ଉପାୟ ଥିଲେ ମଧ୍ୟ, ଯେଉଁମାନେ ଭକ୍ତ ସେମାନେ ଅନ୍ୟ କୌଣସି ଉପାୟ ଦ୍ୱାରା ଆକୃଷ୍ଟ ନ ହୋଇ କେବଳ ଶୁଦ୍ଧ ଭକ୍ତି ମାର୍ଗରେ ସେମାନେ ଅଗ୍ରସର, ସେମାନେ ଅନ୍ୟ କୌଣସି ଇଏ ପ୍ରତି ତାଙ୍କର ଅନ୍ୟ କୌଣସି ଧାରାରେ ସେମାନେ ଆକୃଷ୍ଟ ନାହିଁ, କେବଳ ଶୁଦ୍ଧ ଭକ୍ତି ଭଗବାନଙ୍କୁ ଅନ୍ୟ ଅଭିଳାଷା ଶୂନ୍ୟମ ଜ୍ଞାନ କର୍ମାଦି ଅନାବୃତମ ଆନୁକୂଲ୍ୟନ କୃଷ୍ଣାନୁଚିନ୍ନ ଭକ୍ତି ଉତ୍ତମ, ଅନ୍ୟ କୌଣସି ଅଭିଳାଷ ତାଙ୍କର ରହିବ, ଶୁଦ୍ଧ ଭକ୍ତ ଯେ ତାଙ୍କର ସେହି ସ୍ଥିତି ସେମାନେ ପ୍ରାପ୍ତ ହେବେ। କେବଳ ଭଗବାନଙ୍କୁ ହିଁ ଭଗବାନଙ୍କର ସହିତ ସମ୍ପୃକ୍ତ ହେବା, ଭଗବାନଙ୍କ ସହିତ ଯୁକ୍ତ ହେବା, ଏତିକି ହିଁ ତାଙ୍କର ଅଭିଳାଷ ହେବ। କାରଣ ପ୍ରକୃତରେ ଆମେ ଯେହେତୁ ଭଗବାନଙ୍କର ଅଂଶ, ତେଣୁ ଆମର ଭଗବାନଙ୍କ ସହିତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ଅଛି, ଭାବ ଅର୍ଥ ହେଉଛି ସେହି ସମ୍ବନ୍ଧ ଆମେ ପ୍ରାପ୍ତ ହେବା। ଆମେ ଭୌତିକ ଜଗତରେ ଯେମିତି ବିଭିନ୍ନ ପ୍ରକାର ସମ୍ବନ୍ଧ ବାପ ପୁଅ ସମ୍ବନ୍ଧ ରହିଛି ବା ସ୍ୱାମୀ ସ୍ତ୍ରୀ ସମ୍ବନ୍ଧ ରହିଛି ବା ସଖା ସମ୍ବନ୍ଧ ରହିଛି ବା ଦାସ୍ୟ ବୃତ୍ତି ମାଲିକ ସମ୍ବନ୍ଧ ରହିଛି ଏବଂ ଶାନ୍ତ ରସ ଯେଉଁ ରହିଛି, ଏମିତି ପାଞ୍ଚଟି ରସ ଭୌତିକ ଜଗତରେ ବିଭିନ୍ନ ସମ୍ବନ୍ଧ ସବୁ ରହିଛି। ତେଣୁ ସେହି ସମ୍ବନ୍ଧ ପ୍ରକୃତରେ ଆମର ଭଗବାନଙ୍କ ସହିତ ରହିଛି, କାରଣ ଯେହେତୁ ଆମେ ଭଗବାନଙ୍କର ଅଂଶ, ତେଣୁ ସେହି ସମ୍ବନ୍ଧ ଆମେ ଭଗବାନଙ୍କ ସହିତ ରହିଛି। ତେଣୁ ଏହି ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା, ଯେଉଁ ନିଷ୍ଠା ରୁଚି ଆସକ୍ତି ଏ ସ୍ତରକୁ ଆସିଲା ପରେ ସେହି ସମ୍ବନ୍ଧ ଆମେ ପ୍ରାପ୍ତ ହେବା। ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ଅଛି ଆମେ ବର୍ତ୍ତମାନ ଭୁଲି ଯାଇଛୁ, ଯେହେତୁ ଆମେ ଏଇ ଭୌତିକ ଜଗତରେ ସେ ସମ୍ବନ୍ଧ ଖୋଜି ବୁଲୁଛୁ ବର୍ତ୍ତମାନ, କିନ୍ତୁ ସେ ସମ୍ବନ୍ଧ ଆମର ପ୍ରକୃତରେ ଭଗବାନଙ୍କ ସହିତ ରହିଛି, ଏବଂ ସେ ହେଉଛି ଚିରନ୍ତନ ସମ୍ବନ୍ଧ, ସେ ସବୁବେଳେ ଶାଶ୍ୱତ ସମ୍ବନ୍ଧ, ସବୁବେଳ ପାଇଁ ସେ ସମ୍ବନ୍ଧ ରହିଛି। କିନ୍ତୁ ଯେହେତୁ ଆମର ଏଇ ଭୌତିକ ଜଗତରେ ଆମର ପତନ ହେଇଛି, ସେଥିପାଇଁ ସେ ସମ୍ବନ୍ଧଟା ବର୍ତ୍ତମାନ ଲୁପ୍ତ ହେଇକି ରହିଛି। କିନ୍ତୁ ଯେତେବେଳେ ଆମର ପ୍ରକୃତ ସ୍ଥିତିରେ ଆମେ ସ୍ୱରୂପରେ ଯେତେବେଳେ ଅବସ୍ଥାନ କରିବା, ସେତେବେଳେ ଆମର ଭଗବାନଙ୍କ ସହିତ ଯେଉଁ ସେହି ସମ୍ବନ୍ଧ, ସେ ସମ୍ବନ୍ଧ ଜ୍ଞାନ ଆମର ଆସିବ। ତେଣୁ ତିନୋଟି ଜିନିଷ ଆମର ବେଦରେ ପ୍ରାପ୍ତ ହେବା, ବେଦ ସମସ୍ତ ବୈଦିକ ଗ୍ରନ୍ଥରେ ଏଇ ତିନୋଟି ଜିନିଷ କୁହାଯାଇଛି, ତିନୋଟି ତତ୍ତ୍ୱ ରହିଛି। ଗୋଟେ ହେଉଛି ସମ୍ବନ୍ଧ, ଗୋଟେ ହେଉଛି ଅଭିଧାୟ, ଆଉ ଗୋଟେ ହେଉଛି ପ୍ରୟୋଜନ। ସମ୍ବନ୍ଧ ଯେଉଁ ଜିନିଷ, ପ୍ରଥମେ ଆମେ ଜାଣିବା ଯେ ପ୍ରକୃତରେ ଆମର କୃଷ୍ଣଙ୍କ ସହିତ ସମ୍ବନ୍ଧ ରହିଛି। ଆମେ ଭୌତିକ ଜଗତରେ ବିଭିନ୍ନ ଲୋକମାନଙ୍କ ସହିତ ବିଭିନ୍ନ ସମ୍ବନ୍ଧ ରଖୁଛେ, କିନ୍ତୁ ପ୍ରକୃତ ସମ୍ବନ୍ଧ ହେଉଛି କୃଷ୍ଣଙ୍କ ପାଖରେ ଆମର। କିନ୍ତୁ ଯେହେତୁ ଆମେ ଏଇ ଭୌତିକ ସ୍ତରରେ ରହିଛେ, ସେଥିପାଇଁ ଆମର କୃଷ୍ଣ ସମ୍ବନ୍ଧରେ ଆମେ ଭୁଲି ଯାଇଛେ। ତେଣୁ ଇଏ ବେଦ ଯେଉଁମାନେ ଅଧ୍ୟୟନ କରି ଯେଉଁମାନେ ଏଇ ତିନୋଟି ଜିନିଷ ତତ୍ତ୍ୱ ଜାଣନ୍ତି, ସେମାନେ ପ୍ରକୃତରେ ତତ୍ତ୍ୱବିତ୍ ବୋଲି ଆମେ କହିବେ। ଏ ସମ୍ବନ୍ଧ ଜ୍ଞାନ ଭଗବାନଙ୍କ ସହିତ ଯେଉଁ ରହିଛି, ଏଇ ସମ୍ବନ୍ଧ ପାଞ୍ଚ ପ୍ରକାର ସମ୍ବନ୍ଧ ଯେଉଁ ମୁଁ କହିଲି, ସନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମାଧୁର୍ଯ୍ୟ, ଏହି ପାଞ୍ଚ ପ୍ରକାର ସମ୍ବନ୍ଧରେ ଭଗବାନଙ୍କ ସହିତ ସମସ୍ତେ ସମ୍ବନ୍ଧିତ ହେଇକି ରହିଛନ୍ତି। ଗଛଲତା ଇତ୍ୟାଦି ମାନେ ସବୁ ଶାନ୍ତରଥରେ ରହିଛନ୍ତି, ଆଉ ମାଲିକ ଭୃତ୍ୟ ଯେଉଁ ରହିଛି, ଏ ହେଉଛି ଦାସ୍ୟ ସମ୍ବନ୍ଧ, ଆଉ ଅର୍ଜୁନ କୃଷ୍ଣ ଅର୍ଜୁନଙ୍କର ଯେଉଁ ସମ୍ବନ୍ଧ ହେଉଛି ସଖ୍ୟ ସମ୍ବନ୍ଧ, ଏବଂ ଭଗବାନଙ୍କର ଯେଉଁ ବିଭିନ୍ନ ମାନେ ନନ୍ଦ ମହାରାଜ ବା ବସୁଦେବ, ଦେବକୀ, ଯଶୋଦା, ଏମାନଙ୍କ ସହିତ ହେଉଛି ବାତ୍ସଲ୍ୟ ସମ୍ବନ୍ଧ, ଆଉ ଯେଉଁ ଗୋପୀମାନଙ୍କ ସହିତ ବା ତାଙ୍କର ମହିଷୀମାନଙ୍କ ସହିତ 16108 ରାଣୀ, ଏମାନଙ୍କ ସହିତ ଯେଉଁ ସମ୍ବନ୍ଧ, ସେ ହେଉଛି ମାଧୁର୍ଯ୍ୟ ସମ୍ବନ୍ଧ, ଶୃଙ୍ଗାର ସମ୍ବନ୍ଧ। ତେଣୁ ଏହିଭଳି ଭାବରେ ପାଞ୍ଚ ପ୍ରକାର ଯେଉଁ ସମ୍ବନ୍ଧ ରହିଛି, ସେହି ସମ୍ବନ୍ଧରେ ସମସ୍ତେ ଭଗବାନଙ୍କ ସହିତ ସମ୍ବନ୍ଧିତ ହେଇକି ରହିଛନ୍ତି। କିନ୍ତୁ ଆମେ ଯେହେତୁ ସେ ସମ୍ବନ୍ଧ ଜ୍ଞାନ ଆମର ନାହିଁ, ସେଥିପାଇଁ ଆମେ ଏ ଭୌତିକ ଜଗତରେ ସେ ସମ୍ବନ୍ଧ ଖୋଜି ବୁଲୁଛୁ। ତେଣୁ ସେହି ସମ୍ବନ୍ଧ ଯଦି ପ୍ରତିଷ୍ଠିତ ହେଇପାରିଲା, ତାହେଲେ ମୃତ୍ୟୁ ସମୟରେ ସେ ସମ୍ବନ୍ଧଟା କେବେ ହେଲେ ବିଚ୍ୟୁତ ହେବନି। ତେଣୁ ଯେହେତୁ ଆମେ ସେଇଭଳି ଭାବରେ ଚିନ୍ତା କରୁଥିବା, ଭଗବାନଙ୍କ ସହିତ ଚିନ୍ତା କରୁଥିବା, ଏଇ ଯେଉଁ ସମ୍ବନ୍ଧ, ତାପରେ ହେଲା ଅଭିଧେୟ। ଅଭିଧେୟ ହେଉଛି ଭକ୍ତି, ଯେଉଁ ପ୍ରୋସେସ୍, ଭଗବାନଙ୍କ ସହିତ ସମ୍ବନ୍ଧିତ ହେବାର ଯେଉଁ ମାଧ୍ୟମ, ତାକୁ ଭକ୍ତି ବୋଲି କୁହାଯାଉଛି। ଅନ୍ୟ କୌଣସି ମାଧ୍ୟମ, ଯେଉଁ ଜ୍ଞାନ ହେଉ ବା ଯୋଗ ହେଉ ବା କର୍ମ ହେଉ ବା ଅନ୍ୟାନ୍ୟ ଯେତେ ମାର୍ଗ ସବୁ ରହିଛି, ଏ ମାର୍ଗଟା ଭଗବାନଙ୍କ ସହିତ ଯୁକ୍ତ ହେବାର ଇଏ ହେଉଛି ପ୍ରକୃତ ପ୍ରୋସେସ୍ ବା ପ୍ରକୃତ ମାଧ୍ୟମ ନୁହେଁ। ପ୍ରକୃତ ମାଧ୍ୟମ ହେଉଛି ଭକ୍ତି, ତାକୁ ଅଭିଧେୟ ବୋଲି କୁହାଯାଉଛି। ସମ୍ବନ୍ଧ, ଅଭିଧେୟ ଏବଂ ପ୍ରୟୋଜନ, ପ୍ରୟୋଜନ ମାନେ ଯେଉଁଟାକ ଅନ୍ତିମ ଲକ୍ଷ୍ୟ, ପ୍ରୟୋଜନ ପ୍ରୟୋଜନ ସବୁ ଜିନିଷ, ଯେଉଁମାନେ ଯିଏ ଯେଉଁ କାମ କରନ୍ତୁ ନା କାହିଁକି, ତାଙ୍କର ଗୋଟେ ପ୍ରୟୋଜନ ରହିଛି ବା ତାଙ୍କର ଗୋଟେ କର୍ମଫଳ ପ୍ରାପ୍ତ ହେବା ପାଇଁ ତାଙ୍କର ରହିଛି, ଇଚ୍ଛା ରହିଛି। ତେଣୁ ଏ ମାର୍ଗରେ ମଧ୍ୟ ଏହାର ପ୍ରୟୋଜନ, ଅନ୍ତିମ ଲକ୍ଷ୍ୟ ହେଉଛି ଭଗବତ ପ୍ରେମ ପ୍ରାପ୍ତ ହେବ, କୃଷ୍ଣ ପ୍ରେମ, ସେ ହେଉଛି ପ୍ରୟୋଜନ। ସମ୍ବନ୍ଧ, ଅଭିଧେୟ ଏବଂ ପ୍ରୟୋଜନ, ଏହି ତିନୋଟି ହେଉଛି ତତ୍ତ୍ୱ ବେଦରେ, ସେ ତିନୋଟି ତତ୍ତ୍ୱ ବିଷୟରେ କୁହାଯାଇଛି, ବା ଭଗବତ ଗୀତା ହେଉ ବା ସମସ୍ତ ବୈଦିକ ଶାସ୍ତ୍ରରେ ଏହି ପ୍ରକୃତ ତତ୍ତ୍ୱ ହେଉଛି ଏହି ତିନୋଟି ଜିନିଷ। ଯେମିତି ଭଗବତ ଗୀତାର ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ତୃତୀୟ ଶ୍ଳୋକରେ, ଯେ ମନୁଷ୍ୟାଣ ସହସ୍ରେଷୁ କଶ୍ଚିତ୍ ଯତ ସିଦ୍ଧ ହେ ଯତଦାମ ଅପି ସିଦ୍ଧାନାମ କଶ୍ଚିତ୍ ମାନ ବ୍ୟତୀତ ତତ୍ତ୍ୱତଃ। ଖୁବ୍ କ୍ୱଚିତ ଲୋକ ସେ ତତ୍ତ୍ୱ ଜାଣିଛନ୍ତି, ହଜାର ହଜାର ଲୋକ ଜୀବନରେ ଏଭଳି ଭାବରେ ପଶୁ ଭଳି ଜୀବନଯାପନ କରୁଛନ୍ତି, ସେମାନେ ପ୍ରକୃତରେ ମାନବ ଜୀବନର ଉଦ୍ଦେଶ୍ୟ କ'ଣ ସେମାନେ ଜାଣିପାରୁନାହାନ୍ତି, ଏବଂ ତାଙ୍କ ଭିତରୁ କ୍ୱଚିତ ଲୋକ ଜୀବନରେ ବିଭିନ୍ନ ମାର୍ଗରେ ସିଦ୍ଧି ଲାଭ କରୁଛନ୍ତି, ଏବଂ ସେହି ସିଦ୍ଧମାନଙ୍କ ଭିତରେ ଖୁବ୍ କ୍ୱଚିତ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣୁଛନ୍ତି। ତେଣୁ ଯେଉଁମାନେ ଭଗବାନଙ୍କୁ ତତ୍ତ୍ୱରେ ଜାଣୁଛନ୍ତି, ସେମାନେ ଯେତେବେଳେ ଅନ୍ତକାଳ ଆସିବ, ସେତେବେଳେ ଯେମିତି ଭଗବତୀ ଚତୁର୍ଥ ଅଧ୍ୟାୟରେ ଭଗବାନ ମଧ୍ୟ କହିଛନ୍ତି, ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱତଃ ତୋକ୍ତ ଦେହମ ପୁନର୍ଜନ୍ମ ନୈତି ମାମେତି ସୁଅର୍ଜନ। ଭଗବାନଙ୍କୁ ଯଦି ପ୍ରକୃତରେ ଯେଉଁମାନେ ତତ୍ତ୍ୱରେ ଜାଣିବେ, ସେମାନେ ଯେତେବେଳେ ଶରୀର ତ୍ୟାଗ କରିବେ, ସେମାନଙ୍କୁ ଏହି ଭୌତିକ ଜଗତକୁ ଆସିବାକୁ ପଡ଼ିବ। ତେଣୁ ମୃତ୍ୟୁ ସମୟରେ ସେମାନେ ଭଗବାନଙ୍କ ଚିନ୍ତାରେ ସବୁବେଳେ ରହିଛନ୍ତି। ମାଧବେନ୍ଦ୍ର ପୁରୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ମାଧବେନ୍ଦ୍ର ପୁରୀ ଯେ କି ଭଗବାନଙ୍କର ଆମର ଯେଉଁ ଏଇ ଯେଉଁ ଆମର ଏଇ ଗୁରୁ ଶିଷ୍ୟ ପରମ୍ପରା ବିଷୟରେ ଆସିବ ବର୍ତ୍ତମାନ, ଏ ମାଧବେନ୍ଦ୍ର ପୁରୀ ଆସୁଛନ୍ତି ସେଥିରେ। ମାଧବେନ୍ଦ୍ର ପୁରୀ ଯେଉଁ ହେଉଛି ମାନେ ମହାପ୍ରଭୁ ଆସୁଛନ୍ତି, ମାଧବେନ୍ଦ୍ର ପୁରୀଙ୍କର ଧାରାରେ ଆସୁଛନ୍ତି। ମାଧବେନ୍ଦ୍ର ପୁରୀଙ୍କର ଶିଷ୍ୟ ହେଉଛନ୍ତି ଈଶ୍ୱର ପୁରୀ। ମାଧବେନ୍ଦ୍ର ପୁରୀଙ୍କର ଦୁଇ ଶିଷ୍ୟ, ଅନେକ ଶିଷ୍ୟ ଅଛନ୍ତି, କିନ୍ତୁ ମୁଖ୍ୟ ଶିଷ୍ୟ ହେଉଛନ୍ତି ଦୁଇ ଜଣ। ମାଧବେନ୍ଦ୍ର ବିଷୟରେ ବର୍ଣ୍ଣନା କରାଯିବ, ବିଶେଷ ଭାବରେ ଆମର ଯେଉଁ ଗୋବର୍ଦ୍ଧନ ପୂଜା ଆସୁଛନ୍ତି, ଗୋବର୍ଦ୍ଧନ ପୂଜାରେ ସେ ବିଷୟରେ ତାଙ୍କର ବିଷୟରେ ଆସିବ। ଯେତେବେଳେ ଭଗବାନ ବୃନ୍ଦାବନରେ ସେଇ ଗୋବର୍ଦ୍ଧନ ଇଏରେ ସେ ମାଟି ଭିତରେ ଥିଲେ, କିନ୍ତୁ ଗୋଟେ ଦିନ ମାଧବେନ୍ଦ୍ର ପୁରୀ ଯେତେବେଳେ ଆସିଛନ୍ତି, ବୃନ୍ଦାବନରେ ଅଛନ୍ତି, ତାଙ୍କୁ ସେ ରାତିରେ ସ୍ୱପ୍ନ ଦେଖିଲେ, যে তুমি মতো এই ভূমি অমুক জায়গার অছি মাটি ভিতরে অছি যবান মানক আক্রমণ যেতে হোলা সেত এটি লুচিকি রয়েছি তেমন বর্তমান মতো তুমি উদ্ধার কর তেমন মাধবপুর সকালে যাই তাঁকু সব গ্রামবাসী মানুষ নেই তাকে সব উদ্ধার করছেন এবং সে মাটি তল খোলিকি সে যে বন লতা পাহাড় এসব মানে সফা করে সে জায়গা যাই সেটি সব খোলিকি মাটি ভিতর গোপাড়মূর্তি ভাসছে তেমন সে গোপাড়মূর্তি নেই সে গোবর্ধন স্থাপন করছেন এই গোবর্ধন স্থাপন করছেন এই গোবর্ধন পূজারে সে সব আলোচনা করা তেমন মাধবেন্দ্র পুরী যে তাঁকর অনেক শিষ্য ভিতর সব মুখ্য শিষ্য থাকে দুজন গোটে হচ্ছেন ঈশ্বর পুরী আর জন হচ্ছেন রামচন্দ্র পুরী মাধবেন্দ্রপুরী তাঁক বিষয়ে বর্ণনা করে চৈতন্য চরিতামৃতরে যে ভগবান তাপরে সেটি প্রতিষ্ঠিত হওয়ার পরে গোবর্ধনরে তাপরে সে তাঁকু মাধবেন্দ্রপুরী বয়স অধিক হয়ে যাই বুদ্ধ বয়স প্রাপ্ত হয়ে যাই তেমন সে তাঁকু স্বপ্নরে পুঁ কে যে তুমি মোর মু বহুত বর্ষ হল মাটি রহিলি তেমন মোর বর্তমান শরীর বহুত অত্যন্ত উত্তপ্ত অছি তেমন তুমি যাই পুরীর জগন্নাথ নীলাচ পুরীর যাই তুমি কিছু চন্দন আণ মো চন্দন কিছু মো দেহে পড়লে মু ফন্ডা হলি এইভাবে ভাবে যেতে ভগবান নির্দেশ দিয়েছেন মাধবেন্দ্র পুরী পুঁ আসছেন বৃন্দাবন আসছেন চাল চালি আসছেন চৈতন্য চরিতামৃত সব বর্ণনা করা যাই তেমন পুরী আসিলা বেলকু বাটরে আমার যে রেমুণা যে ক্ষীরচোরা গোপীনাথ যা কুযাচ্ছে সেতবে তা খালি গোপীনাথ বলে কুয়া কিন্তু মাধবেন্দ্র পুরী যেত আসি সেটি পৌঁছলে সেদিন যেত দেখলে মাধবেন্দ্র পুরী যদিও সে মানে সন্ন্যাস কিন্তু সে কাহু কিছু মাগু নথিলে যে যা তাঁকু দৌলে সেতিরে সে সন্তুষ্ট রহুলে তেমন সেটি যেত গোপীনাথ পাখে যেত ভোগ লাগুলে অমৃত কেড়ি তা কুয়াচ্ছে যে ক্ষীর সব লাগুলে ভগবান পাখে তেমন সে চাইলে যে ক্ষীরটা কিভাবে ভাবে হয়েছি যেভাবে ভাবে তৈরি হয়েছি যাকি মু এইভাবে ভাবে আমার গোপাল সেইভাবে ভাবে ভগবান ভোগ লগাইবে এ কথা চিন্তা করছেন কিন্তু তাপরে সে ভাবলে যে ভগবান যেহেতু ভোগ লাগিনি মু যেত চিন্তা করেদেলি তার টেস্ট বা তার কিভাবে স্বাদ তাহলে এটা গোটে মোর ভুল হয়ে গেল গোটে মানে গোটে পাপ কার্য হয়ে গেল বা অপরাধ হয়ে গেল তেমন এইভাবে চিন্তা করে সে পড়াই আসছেন সে পাখে যে রেমুণা যাবে দেখে সে পাখে হাট গোটে আছে সেই হাটে সে স্থানে যাই বসছেন কিন্তু এনে কণ হয়েছি না ভগবান তাঁর ভক্ত হৃদয় জাঁ কণ কলে না যেতিকিটি ভাণ্ড লাগিছিল ভগবান পাখে অমৃত কেড়ি সেতু সে গোটে লুচাইকি রাখছেন তেমন সে পূজারী যে ভোগ লগাইলে ভোগ সরলা পরে যেত ঘিনি আসলে আর সে আর গণি না সে নিয়ে যাই সে ভাণ্ড সব ঘিনি আসলে কিন্তু ভগবান রাতে অধরে তাঁকু স্বপ্ন কহিলে পূজারী যে মোর ভক্ত অছি অমুক জায়গায় বসছি মাধবেন্দ্র পুরী তুমি মু তাঁক গোটে রাখিছি ক্ষীর চোরি করে রাখিছি তুমি আসিকি এটু নেই তাঁকু দিও তেমন সে পূজারী রাতে অধরে উঠি স্নান করি পুঁ যেত মন্দির খোলিকি যে দেখলা বেড়ে সত্যের সত ভগবানের অঞ্চল ভিতরে ভগবান লুগা ভিতরে সে গোটে ভাণ্ড রয়েছে অমৃত ভাণ্ড অমৃত কেড়ি ভাণ্ড রয়েছে তেমন সে অমৃত ভাণ্ড নেই সে হাটকু যাই সে ডাকিকি কলে কি মাধবেন্দ্র পুরী কি তুমি অছ কোটি অছ ভগবান তোমার চোরি করি অমৃত এ ক্ষীর দিয়েছেন তুমি গ্রহণ কর এইভাবে ভাবে যেত জাঁলে শুণিলে মানে মাধবেন্দ্র পুরী শুনিকি বহু ইয়ে হয়ে বহু গদগদ হয়ে যাচ্ছে ভাগবত গদগদ হয়ে যাচ্ছে তেমন সেটা গ্রহণ করে সেটা সে ক্ষীর সব মানে সেবা কলে এবং তাপরে সে ভাণ্ডকু ভাঙ্গিকি খন্ড খন্ড করে রখিলে সব তাঁর কানিরে গুড়াইকি রখিলে এবং পরে সে সেই ইয়েকু মাটি খন্ডকু সে খাইছে টেস্ট খাইকি কিন্তু যেতবে জাঁলে যে ভগবান এইভাবে ভাবে মো কার্য করছেন তেমন তাপরদিন সকালে সব মানে লোক যেত জাঁবে সেতবে মোর সমস্ত প্রশংসা করবে এ কথা মানে ত্যাগ করা মানে লোক মানে মোর প্রশংসা করবে এ প্রশংসা নশুণা সে রাতারাতি পড়াই আসলে পুরী পড়াই আসছে তেমন পুরী পড়াই আসিকি সে পুরীর যেত রাজা লে পুরী রাজা যে লে সে তাঠু চন্দন সব চন্দন কাঠ সংগ্রহ করি পুরো যাচ্ছেন বৃন্দাবন বৃন্দাবন গলা বেড়ে রেমুণার পুঁ সে ভগবান তাঁকু পুঁ আদেশ দেলে যে মোর যে আনিছে চন্দন কাঠ সেই রেমুণার গোপীনাথকে লগা গোপীনাথকে লগাইলে মু ফন্ডা প্রাপ্ত হবি এইভাবে ভাবে কহিলু মাধবেন্দ্র পুরী সেইটু রাইকি সে সব গোপাল সেটি গোপীনাথকর সব সেবা করছেন এবং অন্তিম অন্তকালে সেইটি সে সর্বত্যাগ করছেন তেমন সেইটি আমার লে মাধবেন্দ্র পুরীঙ্কর শিষ্য হিসাবে মুখ্য শিষ্য হিসাবে জন লে রামচন্দ্র পুরী আর জন হচ্ছেন ঈশ্বর পুরী তেমন ঈশ্বর পুরী ସେ ମାଧବନ୍ଦ ପୁରୀ ଯେତେବେଳେ ମୃତ୍ୟୁ ସମୟରେ ସେ କ୍ରନ୍ଦନ କରୁଛନ୍ତି, କିନ୍ତୁ କ୍ରନ୍ଦନ ଅର୍ଥ ଆମର ଯେମିତି କୁହାଯାଇଛି ବୈଷ୍ଣବର ପ୍ରିୟ ମୁଦ୍ରା ବିଜ୍ଞାନ ବୁଝାଏ, ମାନେ ବୈଷ୍ଣବଙ୍କର କିଭଳି କାର୍ଯ୍ୟ କରିବେ ସାଧାରଣ ଲୋକମାନେ ବୁଝିପାରିବେନି। ସାଧାରଣ ଲୋକ କଥା କ'ଣ କୁହାଯିବ, ବିଜ୍ଞ ବ୍ୟକ୍ତି ମଧ୍ୟ ବିଦ୍ୱାନ ବ୍ୟକ୍ତି ମଧ୍ୟ ସେମାନେ ବୁଝିପାରିବେ ନାହିଁ। ତେଣୁ ରାମଚନ୍ଦ୍ର ପୁରୀ ତାଙ୍କୁ ଗୁରୁଦେବଙ୍କୁ ତାଙ୍କୁ ଇଏ କରୁଛନ୍ତି, ତାଙ୍କୁ ଉପଦେଶ ଦେଉଛନ୍ତି, ତୁମେ କାହିଁକି କ୍ରନ୍ଦନ କରୁଛ, ତୁମେ ବ୍ରହ୍ମ ଚିନ୍ତନ କର, ଏଭଳି ଭାବରେ ସେ ତାଙ୍କ ଗୁରୁଦେବଙ୍କୁ କରୁଛନ୍ତି। କିନ୍ତୁ ମାଧବନ୍ଦ ପୁରୀ ତାଙ୍କୁ ବିରକ୍ତ ହେଇ ତାଙ୍କୁ ବିଦା କରିଦେଇଛି, ତୁମେ ମୋଠାରୁ ମୁଁ ତୁମ ମୁହଁ ଚାହିଁବା ପାଇଁ ଚାହୁଁନି, ମୁଁ ଦେଖିବା ପାଇଁ ଚାହୁଁଛି, ତୁମେ ମୋଠାରୁ ଦୂର ହେଇଯା, ଏଭଳି ଭାବରେ ତାଙ୍କୁ କହିଛନ୍ତି। କିନ୍ତୁ ଈଶ୍ୱରପୁରୀ ଯିଏ ସିଏ ଗୁରୁଦେବଙ୍କର ମାନେ ଠିକ ଭାବରେ ସେବା କରି ତାଙ୍କ ସମସ୍ତ ପ୍ରକାର ସେବା କରୁଛନ୍ତି, ତେଣୁ ମାଧବେନ୍ଦ୍ର ପୁରୀଙ୍କର ସେ କୃପା ପ୍ରାପ୍ତ ହେଇଛନ୍ତି ଈଶ୍ୱରପୁରୀ, ଯେଉଁଥିପାଇଁ କି ସେ ମହାପ୍ରଭୁଙ୍କର ଗୁରୁ ହିସାବରେ ଆସିଛନ୍ତି, ଗୁରୁ ହିସାବରେ ମହାପ୍ରଭୁଙ୍କର ଗୁରୁ ହେଇଛନ୍ତି। ତେଣୁ ଏଇ ମାଧବେନ୍ଦ୍ର ପୁରୀ ଯେଉଁ ଆମର ରହିଛି, ଆମର ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଚାରି ପ୍ରକାର ସମ୍ପ୍ରଦାୟ ରହିଛି, ଅଥ କଳୌ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟନ ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବା କ୍ଷତି ପାବନ। କଳିକାଳରେ ଚାରୋଟି ସମ୍ପ୍ରଦାୟ ରହିଛି, ସିଏ ହେଉଛନ୍ତି ଗୋଟିଏ ହେଉଛନ୍ତି ଶ୍ରୀ, ଗୋଟିଏ ହେଉଛି ବ୍ରହ୍ମ, ଗୋଟିଏ ହେଉଛି ରୁଦ୍ର, ଆଉ ଗୋଟିଏ ହେଉଛି ସନକ ସମ୍ପ୍ରଦାୟ। ଏଇ ଚାରୋଟି ସମ୍ପ୍ରଦାୟ ରହିଛି, ତେଣୁ ଯେଉଁମାନେ ଇଏ ପରମ୍ପରା, ଏ ପରମ୍ପରା ଭଗବତ ଗୀତା ଚତୁର୍ଦ୍ଧ ଭଗବାନ କହିଛନ୍ତି ଏବଂ ପରମ୍ପରା ପ୍ରାପ୍ତ, ପରମ୍ପରାରେ ସେ ସବୁ ଜ୍ଞାନ ଆସୁଛି ଭଗବାନ ଯେଉଁ ଜ୍ଞାନ, ଆମର ହେଉଛି ବ୍ରହ୍ମ ମାଧ୍ୟ ଗୌଡ଼ ସମ୍ପ୍ରଦାୟ। ଏହି ବ୍ରହ୍ମ ସମ୍ପ୍ରଦାୟରେ ଯେଉଁ କଳିଯୁଗର ଆଚାର୍ଯ୍ୟ ହେଉଛନ୍ତି ମାଧ୍ୟାଚାର୍ଯ୍ୟ, ଏବଂ ଏହି ମାଧ୍ୟାଚାର୍ଯ୍ୟଙ୍କ ଧାରାରେ ଆସୁଛନ୍ତି ମାଧବେନ୍ଦ୍ରପୁରୀ ଆସୁଛନ୍ତି। ତେଣୁ ସେହି ମାଧବେନ୍ଦ୍ରପୁରୀଙ୍କର ଶିଷ୍ୟ ହେଲେ ଈଶ୍ୱରପୁରୀ, ଈଶ୍ୱରପୁରୀଙ୍କ ଶିଷ୍ୟ ହେଲେ ମହାପ୍ରଭୁ ନିଜେ ଏହି ବ୍ରହ୍ମ ମାଧ୍ୟ ସମ୍ପ୍ରଦାୟଟାକୁ ଗ୍ରହଣ କରିଛନ୍ତି। ତେଣୁ ଈଶ୍ୱରପୁରୀ ଯେଉଁ ମହାପ୍ରଭୁଙ୍କର ଧାରାରେ ଆସି ଆମର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଏବଂ ଭକ୍ତି ବେଦାନ୍ତ ସ୍ୱୟଂ ପ୍ରଭୁପାଦ ମହାରାଜ, ତାପରେ ବର୍ତ୍ତମାନ ଯେଉଁ ଇସ୍କନ ଆଚାର୍ଯ୍ୟମାନେ ଅଛନ୍ତି, ସେମାନେ ସେହି ଧାରାରେ ଆସୁଛନ୍ତି। ତେଣୁ ଭଗବାନ ଯେଉଁ ଜ୍ଞାନ ବ୍ରହ୍ମାଙ୍କୁ ଦେଇଥିଲେ, ଗୁରୁ ଶିଷ୍ୟ ପରମ୍ପରାରେ ଆମେ ସେହି ଜ୍ଞାନଟି ପାଉଛେ, ସେଥିରେ କୌଣସି ବିକାର ଆସୁନି, ସେଥିରେ କୌଣସି ନଷ୍ଟ ହେଉନି। ଯେଉଁ ଜ୍ଞାନ ଭଗବାନ ବ୍ରହ୍ମାଙ୍କୁ ଦେଇଥିଲେ କୋଟି କୋଟି ବର୍ଷ ତଳେ, ବର୍ତ୍ତମାନ ଆମେ ସେହି ଜ୍ଞାନ ହିଁ ପ୍ରାପ୍ତ ହେଉଛୁ। ଇଏ ହେଉଛି ପରମ୍ପରା, ପରମ୍ପରାର ଅର୍ଥ ହେଉଛି ସେଇଟା। ପ୍ରଭୁପାଦ ମହାରାଜଙ୍କୁ ଉଦାହରଣ ଦିଅନ୍ତି, ପୋଷ୍ଟ ପେନ୍ ଉଦାହରଣ ଦିଅନ୍ତି, ଜଣେ ମନି ଅର୍ଡ଼ର କରିଛି, କିଛି ଟଙ୍କା ପଠାଉଛି, କିନ୍ତୁ ସେ ପୋଷ୍ଟ ପେନ୍ କ'ଣ କରୁଛି, ସେଇ ଟଙ୍କାଟାକୁ ନେଇକରି ଯାହା ପାଖକୁ ଯିବା କଥା, ଯିଏ ପାଇବା କଥା ତାକୁ ଦେଉଛନ୍ତି, ସେ ନିଜେ କିଛି ଟଙ୍କା ଦେଉନାହାନ୍ତି ବା ସେଥିରୁ କିଛି ଟଙ୍କା ସେ ନେଇଯାଉନାହାନ୍ତି। ତେଣୁ ଗୁରୁଦେବ ଅର୍ଥ ହେଉଛି ସେଇଟା, ଯାହା ଗୁରୁ ଶିଷ୍ୟ ପରମ୍ପରାରେ ଆସୁଛି ସେଇ ଜିନିଷଟା ସେମାନେ କହିବେ, ସେଥିରେ କୌଣସି ସେମାନେ ମିଶେଇବେନି ବା ସେଥିରୁ କିଛି ବାଦ ଦେବେନି। ଯଦି ତାଦେହରେ କିଛି ମିଶେଇଲେ ବା ତାଦେହରେ କିଛି ବାଦ ଦେଲେ, ତାହେଲେ ସେ ପରମ୍ପରା ସେଠି ନଷ୍ଟ ହୋଇଯାଉଛି। ଯେଉଁ ଭଗବତ ଗୀତା ଚତୁର୍ଦ୍ଦଶାରେ ଭଗବାନ କହିଛନ୍ତି ସକାଳ ନେହ ମହତା ଯୋଗ ନଷ୍ଟ ପରନ୍ତ, ସେ ନଷ୍ଟ ହୋଇଯାଉଛି ସେଇଠି। ତେଣୁ ଇଏ ହେଉଛି ପରମ୍ପରା, ଶ୍ରୀ ସମ୍ପ୍ରଦାୟର କଳିକାଳରେ ଆଚାର୍ଯ୍ୟ ହେଲେ ରାମାନୁଜାଚାର୍ଯ୍ୟ, ତାଙ୍କର ସମ୍ପ୍ରଦାୟ। ଆମର ଚାରୋଟି ସମ୍ପ୍ରଦାୟ ରହୁଛି, ଚାରୋଟି ରହିଛି ମାନେ ଫିଲୋସଫି ରହିଛି ବା ଚାରୋଟି ଦର୍ଶନ ରହିଛି, ଗୋଟେ ହେଉଛି ଶୁଦ୍ଧ ଦୈତ୍ୟ, ବିଶିଷ୍ଟ ଦୈତ୍ୟ, ଅଦ୍ୱୈତ। ହଁ, ଶୁଦ୍ଧ ଅଦ୍ୱୈତ, ବିଶିଷ୍ଟ ଅଦ୍ୱୈତ, ଦ୍ୱୈତାଦ୍ୱୈତ ଏବଂ ଦ୍ୱୈତ, ଏଇ ଚାରୋଟି ଯେଉଁ ମାନେ ବିଭିନ୍ନ ଦର୍ଶନ ସବୁ ରହିଛି, ଏ ଚାରୋଟି ଦର୍ଶନକୁ ମହାପ୍ରଭୁ ଆସିକରି ସବୁ ଏକ ସମନ୍ୱୟ କରିଛନ୍ତି। ଇଏ ହେଉଛି ଆମର ତତ୍ତ୍ୱ ହେଉଛି ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ। ଏଇ ଚାରୋଟି ଯେଉଁ ଦର୍ଶନ ସବୁ ରହିଛି ସେଥିରେ କିଛି କିଛି ଡିଫରେନ୍ସ ଥିଲା, ଭଗବାନ ଆଉ ଜୀବ ଭିତରେ କିଭଳି ଭାବରେ ସମ୍ବନ୍ଧ ରହିଛି, ଭଗବାନ ଆଉ ଜୀବ ଏ ମାନେ କ୍ୱାଲିଟେଟିଭଲି ସମାନ, ମାନେ ଗୁଣାତ୍ମକ ଭାବରେ ସମାନ, କିନ୍ତୁ ପରିମାଣାତ୍ମକ ଭାବରେ ଅଲଗା, ଏଇ ଜିନିଷଟା ଚୈତନ୍ୟ ମହାପ୍ରଭୁ ଦେଇଛନ୍ତି। ସେ ତାଙ୍କ ତତ୍ତ୍ୱ ହେଉଛି ଅଚିନ୍ତ ଭେଦାଭେଦ ତତ୍ତ୍ୱ। ତେଣୁ ଶ୍ରୀ ସମ୍ପ୍ରଦାୟର ଯିଏ ଅଛନ୍ତି ରାମାନୁଜାଚାର୍ଯ୍ୟ, ସେ ହେଉଛି ଶ୍ରୀ ସମ୍ପ୍ରଦାୟ, ତାଙ୍କର କଳିକାଳର ଆଚାର୍ଯ୍ୟ ହେଉଛନ୍ତି ରାମାନୁଜାଚାର୍ଯ୍ୟ। ଆମର ବ୍ରହ୍ମ ସମ୍ପ୍ରଦାୟ, ଆମର କଳିକାଳର ଆଚାର୍ଯ୍ୟ ହେଲେ ମାଧ୍ୟାଚାର୍ଯ୍ୟ, ଏବଂ ଏଇ ଧାରାରେ ମହାପ୍ରଭୁ ମଧ୍ୟ ଆସୁଛନ୍ତି ଏବଂ ଏଇ ଧାରାରେ ଆମେ ଆସୁଛୁ। ଏବଂ ଆଉ ଗୋଟିଏ ଧାରା ହେଉଛି ରୁଦ୍ର ବା ଶିବଜୀ, ଶିବଜୀଙ୍କର ଧାରାରେ ଯେଉଁ ଆସୁଛନ୍ତି, ତାଙ୍କର କଳିକାଳରେ ଆଚାର୍ଯ୍ୟ ହେଉଛନ୍ତି ବିଷ୍ଣୁ ସ୍ୱାମୀ, ଏବଂ ତାଙ୍କର ହେଉଛି ରୁଦ୍ର ସମ୍ପ୍ରଦାୟ। ଆଉ ଗୋଟେ ହେଉଛି ସନକ ସମ୍ପ୍ରଦାୟ ବା ଚାରି କୁମାର, ଯେଉଁ ବ୍ରହ୍ମାଙ୍କର ଯେଉଁ ଚାରି ପୁତ୍ର, ପ୍ରଥମ ଚାରି ପୁତ୍ର, ସେ ହେଉଛନ୍ତି ସନକ, ସନାତନ, ସନନ୍ଦନ, ସନତ କୁମାର। ତେଣୁ ଏହି ଚାରି କୁମାରଙ୍କର ସିଏ ଯୋଉ କଳିକାଳର ଆଚାର୍ଯ୍ୟ ହେଉଛନ୍ତି ନିମ୍ବାର୍କ ଆଚାର୍ଯ୍ୟ, ତେଣୁ ଇଏ ତାଙ୍କର ହେଉଛି ସିଏ ହେଉଛି ନିମ୍ବାର୍କ, ସେ ସମ୍ପ୍ରଦାୟ ହେଉଛି ରୁଦ୍ର ସନକ ସମ୍ପ୍ରଦାୟ। ତେଣୁ ଏଇ ଯୋଉ ଚାରୋଟି ସମ୍ପ୍ରଦାୟ ଅଛି ଏ କଳିକାଳରେ ଏମାନେ ହେଉଛନ୍ତି ରେକମେଣ୍ଡେଡ୍ ଅନୁମୋଦିତ ସମ୍ପ୍ରଦାୟ। ସମ୍ପ୍ରଦାୟ ବିହୀନ ଯେ ମନ୍ତ୍ରା ତେ ନିଷ୍ଫଳା ମତା ବୋଲି କୁହାଯାଇଛି ପଦ୍ମପୁରାଣରେ। ସମ୍ପ୍ରଦାୟରେ ଯେଉଁମାନେ ଆସୁନାହାନ୍ତି ସେମାନେ ଯେଉଁ ମନ୍ତ୍ର ପ୍ରାପ୍ତ ହେବେ ସେ ହେଉଛି ନିଷ୍ଫଳ। ତେଣୁ ବର୍ଣ୍ଣନା କରାଯାଇଛି ଉତ୍କଳେ ପୁରୁଷୋତ୍ତମା, ଏଇ ଯେଉଁ ଚାରୋଟି ସମ୍ପ୍ରଦାୟ ରହିଛି କଳିକାଳରେ ମହାପ୍ରଭୁ ଆସିକରି ଉତ୍କଳରେ ଉତ୍କଳ ଦେଶ ବା ପୁରୀ ଧାମରେ ସେ ସବୁ ସମ୍ପ୍ରଦାୟକୁ ସମନ୍ୱୟ କରିଛନ୍ତି। ସେ ସମନ୍ୱୟ ହେଉଛି ଆମର ଯେଉଁ ଅଚିନ୍ତ ଭେଦାଭେଦ ତତ୍ତ୍ୱ। ତେଣୁ ଏଭଳି ଭାବରେ ଗୁରୁ ଶିଷ୍ୟ ପରମ୍ପରାରେ ଯେଉଁମାନେ ଜ୍ଞାନ ଗ୍ରହଣ କରୁଛନ୍ତି ସେମାନେ ପ୍ରକୃତ ଜ୍ଞାନଟି ପ୍ରାପ୍ତ ହେଉଛନ୍ତି। ତେଣୁ ଏ ଜ୍ଞାନ ପ୍ରାପ୍ତ ହେଲେ ସେମାନେ ମୃତ୍ୟୁ ସମୟରେ ମଧ୍ୟ ସେମାନେ ବିଚଳିତ ହେବେ, କାରଣ ଭଗବାନ ସେମାନେ ଜାଣନ୍ତି ତାଙ୍କର ମୃତ୍ୟୁ ନାହିଁ। ନ ଜାୟତେ ମୃତେ ବା କଦାଚିତ ନାୟଂ ଭୂତ୍ୱା ଭବିତା ବା ନ ଭୂୟ ଅଜୁନିତ୍ୟ ଶାଶ୍ୱତ ଏଂ ପୁରାଣ ନ ହନ୍ୟତେ ହନ୍ୟମାନ ଶରୀର, ତାଙ୍କର ମୃତ୍ୟୁ ନାହିଁ ତାହେଲେ ସେମାନେ କାହିଁକି ବିଚଳିତ ହେବେ। ତେଣୁ ଏ ଅବଶ୍ୟ ଏଇ ଯେଉଁ ଜିନିଷଟା ଏଇ ଜ୍ଞାନଟା ସେମାନେ ନିଜ ଜୀବନରେ ଆଚରଣ କରି ଯେତେବେଳେ ସେମାନେ ବିଜ୍ଞାନ ବା ଅନୁଭବ କରୁଛନ୍ତି ସେତେବେଳେ ସେ ସେ ଚିନ୍ତାଧାରାଟା ଆସିବ। ସମସ୍ତେ ଏ ଆତ୍ମା ସ୍ତରକୁ ଯେଉଁମାନେ ନ ଯାଇଛନ୍ତି ସେମାନେ ଏ ଚିନ୍ତାରେ ଜୀବନ ବିତେଇ ପାରିବେ ନାହିଁ, ସମସ୍ତେ ମୃତ୍ୟୁ ସମୟରେ ବ୍ୟତିବ୍ୟସ୍ତ ହୋଇପଡ଼ିବେ। କିନ୍ତୁ ଯେଉଁମାନେ ପ୍ରକୃତରେ ଆତ୍ମବିତ୍ ପୁରୁଷ, ଯେଉଁମାନେ ଆତ୍ମାକୁ ଉପଲବ୍ଧି କରିଛନ୍ତି ପରମାତ୍ମାଙ୍କୁ ଉପଲବ୍ଧି କରିଛନ୍ତି ବା ଭଗବତ ଉପଲବ୍ଧି କରିଛନ୍ତି ସେମାନେ ଅଧୈର୍ଯ୍ୟ ହେବେ ନାହିଁ ବା ବ୍ୟତିବ୍ୟସ୍ତ ହେବେ ନାହିଁ, ବିଚଳିତ ହେବେ ନାହିଁ, ସେମାନେ ଅବିଚଳିତ ଭାବରେ ରହିବେ। ଯେତେ ବଡ଼ ଦୁଃଖ ଆସିଲେ ମଧ୍ୟ ସେମାନେ କେତେବେଳେ ଅବିଚଳିତ ହେବେ ନାହିଁ, ତେଣୁ ମୃତ୍ୟୁ ସମୟରେ ସେମାନେ ଭଗବାନଙ୍କ ସ୍ମୃତି ସବୁବେଳ ପାଇଁ ତାଙ୍କର ରହୁ। ତେଣୁକରି ଯେଉଁମାନେ ମୃତ୍ୟୁ ସମୟରେ ଭଗବାନଙ୍କ ଚିନ୍ତା କରିବେ ପରଜନ୍ମରେ ନିଶ୍ଚିତ ଭାବେ ସେମାନେ ଭଗବତ ଧାମ ପ୍ରାପ୍ତ। ତେଣୁ ଆମେ ଭଗବଦ୍ଗୀତା ବିଶ୍ରାମ ଜୟ ଶ୍ରୀମଦ୍ ଭଗବଦ୍ଗୀତା କି ଜୟ ଶ୍ରୀ ପ୍ରଭୁ। ଆଉ କ'ଣ ପ୍ରଶ୍ନ ଅଛି?